আজ এখানে উপস্থিত ভক্তার জন্য এবং আত্মজন্য আমি গতকালে শ্রীমৎ ভাগবত কথা কিপরি ভাবে আরম্ভ হওয়া এবং শ্রীমৎ ভাগবতর মহাত্ম সম্বন্ধে আলোচনা করুছিল কিপরি ভাবে পরীক্ষিত মহারাজ যেটি অভিশাপগ্রস্ত হয়ে মৃত্যুর প্রতীক্ষা করুছিলেন তাঙ্কু কিপরি শ্রীল সুখদেব গোস্বামী শ্রীমদ ভাগবত কথা শ্রবণ করেছে সে সম্বন্ধে আমি আজ আলোচনা করিবা। সে পরীক্ষিত মহারাজ যেটি বাল্যকাল এপরিকি মাতৃগর্ভর ভগবান কৃষ্ণ প্রতি আসক্ত হয়েছিল তাহলে তাঙ্কর বহুত বড় সৌভাগ্য। অনেক শিশু এ সৌভাগ্য প্রাপ্ত করে পারতে না, কিন্তু পরীক্ষিত মহারাজ সে মাতৃগর্ভরে ভগবান কৃষ্ণঙ্কর দর্শন করিবার সৌভাগ্য লাভ করেছিল। কারণ কুরুক্ষেত্র যুদ্ধ পরে যেতবে অশ্বত্থামা পাণ্ডব বংশর শেষ সন্তান যাহার কি এপর্যন্ত জন্ম হয়ে নথিলা সে শেষ সন্তানকে বধ করিবা পাইঁ ব্রহ্মাস্ত্র প্রেরণ করেছিলা। সেতবে পরীক্ষিত মহারাজ নিজের মাতা উত্তরাঙ্গ গর্ভরে ছিলেন, তেমন অশ্বত্থামা চাইছিল সে গর্ভকে নষ্ট করে দেওয়া পাই, অর্থাৎ পাণ্ডব মানের কেউ বংশধর যেপরি রহবে না, এ তার উদ্দেশ্য। এবং সে এপরি এক অস্ত্র প্রেরণ করেছিল যাকি অব্যর্থ, সে অস্ত্র নিশ্চিত ভাবে তার লক্ষ্য ভেদ করেছে। তেমন সেই ব্রহ্মাস্ত্র প্রেরণে অশ্বত্থামা যেতবে নিযুক্ত ছিলা সেতবে মাতা উত্তর ব্রহ্মাস্ত্রকে অতি নিকটরে দেখি তার উত্তাপ অনুভব করি নিজ গর্ভ রক্ষা করিবা পাই মাতা উত্তর ভগবান শ্রীকৃষ্ণ নিকটকু দৌড়ি যাইছেন। সেতবে ভগবান শ্রীকৃষ্ণ মহারাজ যুধিষ্ঠিরঙ্কু রাজগাদীর বিশিষ্ট করি দ্বারকা যা পাই উদ্যত হয়েছেন, এপরিকি সে রথ উপরে বসি চাইছেন, দ্বারকা যা পাই উদ্যত হচ্ছেন। সেই সময় উত্তর দেবী আত্মচিৎকার করে বহুত দূরু আত্মচিৎকার করে রক্ষা কর রক্ষা কর কী ভগবান শ্রীকৃষ্ণ নিকটকে দৌড়ি আসছেন। তেমনি উত্তরা দেবী সেতবে কৌন পাহি পাহি মহাযোগী দেব দেব জগত করে উত্তরা দেবী ভগবান শ্রীকৃষ্ণ প্রার্থনা করে কৌন যে হে মহাজগেশ্বর হে জগৎপতে শ্রীকৃষ্ণ পাহি পাহি মতো রক্ষা কর মতো রক্ষা কর। তেমন উত্তরা দেবী ঠিক ভাবে জাঁছিল যে এ পরিস্থিতির তাঙ্কর গর্ভ এবং তাঙ্কু রক্ষা করিবা পাই অন্য কেহি নাহান্তি, এপরিকি পাণ্ডব মানে মধ্য সমর্থ নুহন্তি। প্রকৃত পক্ষে দেখিবাকু গলে ভৌতিক সংসারে মৃত্যু কবলর আমাকে কেহি রক্ষা করে পারবে না, যদিও আমি পরিবার আশ্রয় নিয়েছে, আমি ভাবুছে আমার গৃহরে পিতামাতা আছেন, পতি পত্নী আছেন, পুত্র কন্যা আছেন, বন্ধু বান্ধব মানে আছেন, সে আমাকে রক্ষা করবে বিপদ আপদর রক্ষা করবে, কিন্তু কেহি মৃত্যু কবলর আমাকে রক্ষা করে পারবে না। কারণ ভৌতিক সংসারে समस्त मृत्यु को प्राप्त होगा पर जाग्य जातस्वी ध्रुवम मृत्यु ध्रुवम जन्म मृतस्व जहाँ संसार जन्म ही तार मृत्यु निश्चित एवं जहाँ मृत्यु तार जन्म मध्य निश्चित तेणु आम जिते आत्मचित्कार कले कहीं आमको मृत्यु कबल रू रक्षा करना किंतु एकमात्र भगवान श्रीकृष्ण चाहिए से आमको मृत्यु कबल रक्षा करण मृत्यु तर अधीन जब विभेति स्वयं भयं सबुठ संसार बड़ भय है मृत्युर भय किंतु ये मृत्यु मध्य भगवान श्रीकृष्ण को भय कर मृत्यु तर अधीन स्वयं मृत्यु अधीन तेणु भगवान श्रीकृष्ण जो मैंने शरण ग्रहण कर भगवान श्रीकृष्ण चाहिए रक्षा कर जे मारे हरि रखे के रखे हरि मारे किए यदि भगवान हरि श्रीकृष्ण रक्षा करे ताले कहीं आमको मारे समर्थ हो कि यदि भगवान आमको मारे इच्छा करे ताले कहीं आमको रक्षा करपर आम देखते इतिहास कंस जरासंध शिशुपा दंताबक्र एपरिक हिरण्यकशिपु हिरणाक्ष रावण कुंभकर्ण एम समस्त मृत्यु को जय करने चेष्टा किंतु एमाने समस्त मृत्युर कबलित भगवान से बध करने समर्थ होता तेणु यही संसार में एपरि कौन से व्यक्ति नहांती से भगवान को मानतु बा न समस्त मृत्यु सम्मुखीन किंतु भगवान चाहिए से रक्षा करेणु उत्तर देवी वर्तमान जो परिस्थिति पड़ते से परिस्थिति एकमात्र आश्रय भगवान श्रीकृष्ण बोली से जानते तेणु से भगवान श्रीकृष्ण को महाजोगेश्वर बोली संबोधन कर कारण ये ब्रह्मास्त्र अस्त्र प्रेरण कर ब्रह्मास्त्र बिना लक्ष्य भेद फेर ना निश्चित भाव निजर लक्ष्य भेद कर अर्थात उत्तरादेवी गर्भस्थ संतान को बध करने सहित उत्तरादेवी को बध कर निश्चित तेणु निश्चित मृत्यु कबल रक्षा करने एकमात्र भगवान श्रीकृष्ण समर्थ एवं वर्तमान जो परिस्थिति जो ब्रह्मास्त्र आक्रमण में उत्तर देवी अतिष्ठ तार उत्ताप अनुभव कर ब्रह्मास्त्र दग्धीभूत कर उत्तर देवी शरीर एवं गर्भस्थ शिशु से परिस्थिति निश्चित भाव कौन चमत्कार ही उत्तरादेवी और गर्भ को रक्षा कर कारण समय बहुत कम अल्प समय मध्य कौन एक बहुत बड़ा चमत्कार ही केवल गर्भ को रक्षा करने समर्थ तेणु उत्तरादेवी भगवान श्रीकृष्ण को जे महाजोगेश्वर समस्त योग शक्ति परम उत्स तार नियंत्रणकारी जपर जोगी माने अनेक समय जगसिद्धि बलने अनेक चमत्कार प्रदर्शन करें देखु कई कई जोगी जल उपर चली पारती जोग शक्ति बल आकाश में उड़ी पारती जोग शक्ति बल एवं गोटे स्थान रही केवल हाथ बढ़े दूरांत स्थान दूर स्थान जेकोसी वस्तु को मध्य प्राप्त हो पारे प्राप्ति सिद्धि जेकोसी व्यक्ति को वशीभूत करोग शक्ति बल ଏସବୁ ବିଭିନ୍ନ ପ୍ରକାର ଯୋଗ ଶକ୍ତି ରହିଛି, ତେଣୁ ଏସବୁ ଭୌତିକ ଶକ୍ତି ଏବଂ ଏହି ଯୋଗୀମାନେ ଏ ଶକ୍ତି କାହାକୁ ପ୍ରାପ୍ତ ହେଉଛନ୍ତି, ଭଗବାନ କୃଷ୍ଣଙ୍କଠାରୁ, କାରଣ ସେ ହେଉଛନ୍ତି ମହାଯୋଗେଶ୍ୱର। ଭଗବାନ ଶ୍ରୀକୃଷ୍ଣ ଏପରି ଯୋଗଶକ୍ତି ପ୍ରଦର୍ଶନ କରିପାରନ୍ତି ଯାହାକି କୌଣସି ସାଧାରଣ ଯୋଗୀ ମଧ୍ୟ କରିପାରିବ ନାହିଁ, କାରଣ ସାଧାରଣ ଯୋଗୀମାନଙ୍କର ଶକ୍ତି ସୀମିତ, କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କର ଯୋଗଶକ୍ତି ଅସୀମ। ତେଣୁ ଆମେ ଦେଖିବା ଯେ ଭଗବାନ ଶ୍ରୀକୃଷ୍ଣ କେବଳ ଇଚ୍ଛା କରିବା ମାତ୍ରେ ସୃଷ୍ଟି ସମ୍ଭବ ହେଉଛି, ଭଗବାନ କୃଷ୍ଣ କିଛି କରିବାକୁ ପଡ଼ୁନି, କେବଳ ସେ ଇଚ୍ଛା କରୁଛନ୍ତି ଯେ ସୃଷ୍ଟି ହେଉ, ସୃଷ୍ଟି ଆରମ୍ଭ ହେଉଛି, ସେ ଇଚ୍ଛା କରୁଛନ୍ତି ସୃଷ୍ଟି ଧ୍ୱଂସ ହେଉ, ସଙ୍ଗେ ସଙ୍ଗେ ସୃଷ୍ଟିର ଧ୍ୱଂସ ହେଇଯାଉ। କିନ୍ତୁ ଏପରି ଶକ୍ତି କୌଣସି ଯୋଗୀ ପ୍ରଦର୍ଶନ କରିପାରିବେ ନା। ତେଣୁ ଅନେକ ସମୟରେ ଯେଉଁମାନେ ଜାଣିନଥାନ୍ତି ଏ ତତ୍ତ୍ୱକୁ ଯେ ଭଗବାନ କିଏ, ସେମାନେ ଏହି ସାଧାରଣ ଯୋଗୀମାନଙ୍କର ଚମତ୍କାରକୁ ଦର୍ଶନ କରି ସେମାନେ ଭାବନ୍ତି ଇଏ ବୋଧେ ଭଗବାନ। ଏବଂ କେତେକ ଯୋଗୀ ମଧ୍ୟ ଲୋକମାନଙ୍କର ଅଜ୍ଞତାର ସୁଯୋଗ ନେଇ ସେମାନେ ନିଜକୁ ଭଗବାନ ବୋଲି ଘୋଷଣା କରିଥାନ୍ତି, ଏପରି ଚମତ୍କାର ପ୍ରଦର୍ଶନ କରି, କିନ୍ତୁ ପ୍ରକୃତ ପକ୍ଷେ ଯେକୌଣସି ବ୍ୟକ୍ତି ଯୋଗଶକ୍ତି ବଳରେ ଏପରି ଚମତ୍କାର ପ୍ରଦର୍ଶନ କରିପାରିବ, କିନ୍ତୁ ସେ ଭଗବାନ ଏପରି ଚମତ୍କାର ପ୍ରଦର୍ଶନ କରିପାରିବ ନା। ଯେପରି କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କର ଅନୁରୋଧରେ ନିଜର ବିଶ୍ୱରୂପ ପ୍ରଦର୍ଶନ କଲେ, ସେ ଗୋଟିଏ ସ୍ଥାନରେ ଅର୍ଜୁନଙ୍କର ରଥ ଉପରେ ଛିଡ଼ା ହୋଇ ସେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡକୁ ନିଜ ଭିତରେ ଦର୍ଶନ କରାଇଲେ ଅର୍ଜୁନ, ବା ସେ କିପରି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡରେ ପରିବ୍ୟାପ୍ତ ଅଛନ୍ତି ତାହା ସେ ପ୍ରଦର୍ଶନ କରାଇଲେ ଅର୍ଜୁନ। କିନ୍ତୁ କୌଣସି ଯୋଗୀ, ଯେ ଯୋଗୀ ନିଜକୁ ଭଗବାନ ବୋଲି ଘୋଷଣା କରୁଛି, ତାକୁ ଆପଣ ପଚାରିବେ ବିଶ୍ୱରୂପ ପ୍ରଦର୍ଶନ କରନ୍ତୁ, କୌଣସି ସାଧାରଣ ଯୋଗୀ ବିଶ୍ୱରୂପ ପ୍ରଦର୍ଶନ କରିପାରିବ ନା, କାରଣ ସେ ପ୍ରକୃତରେ ଭଗବାନ ନୁହେଁ, ସେ ଲୋକମାନଙ୍କୁ ଠକୁଛି ନିଜକୁ ଭଗବାନ ବୋଲି କରି। ବା ଯଦି କୌଣସି ଯୋଗୀ ସୃଷ୍ଟି ହେଉ ବୋଲି କୌଣସି ସୃଷ୍ଟି କରିପାରିବ, ବା ସୃଷ୍ଟିର ଧ୍ୱଂସ ହେଉ ସୃଷ୍ଟି ଧ୍ୱଂସ କରିପାରିବନି, ଏ ଶକ୍ତି ସାଧାରଣ ଯୋଗୀର ନାହିଁ, କିନ୍ତୁ ଭଗବାନ ଏ କାର୍ଯ୍ୟ କରିପାରିବେ। ତେଣୁ ଉତ୍ତର ଯୋଗୀ ବର୍ତ୍ତମାନ ଦେଖୁଛନ୍ତି ଯେ କୌଣସି ଏକ ଚମତ୍କାର ହିଁ ତାଙ୍କର ଗର୍ଭକୁ ରକ୍ଷା କରିପାରିବ, ଏବଂ ଏ ଚମତ୍କାର କିଏ ପ୍ରଦର୍ଶନ କରିପାରିବ, ଏକମାତ୍ର କୃଷ୍ଣ ହିଁ ସକ୍ଷମ ସେ ଚମତ୍କାର ପ୍ରଦର୍ଶନ କରିବା ପାଇଁ। ତେଣୁ ଉତ୍ତରାଦେବୀ ସମସ୍ତଙ୍କର ପରମ ଆଶ୍ରୟ ସେହି ଭଗବାନ କୃଷ୍ଣଙ୍କର ଆଶ୍ରୟ ଗ୍ରହଣ କରିଛନ୍ତି, ତେଣୁ ଆର୍ଥ ସୁସ୍କାର କରି ମୋତେ ରକ୍ଷା କର ରକ୍ଷା କର କହି ସେ ଦୌଡ଼ି ଆସିଛନ୍ତି କୃଷ୍ଣଙ୍କ ନିକଟରେ। ପାହି ପାହି ମହାଯୋଗୀ ଦେବ ଦେବ ଜଗତ୍ପତେ, ତେଣୁ ସେ ଭଗବାନ ଶ୍ରୀକୃଷ୍ଣ ଯିଏକି ମହାଯୋଗେଶ୍ୱର, ସେ ହେଉଛନ୍ତି ଜଗତ୍ପତି, ସମସ୍ତ ଜଗତର ସ୍ୱାମୀ ପରମ ଈଶ୍ୱର, ତେଣୁ ସେ ହିଁ ଏ ମହାଯୋଗଶକ୍ତି ପ୍ରଦର୍ଶନ କରିବେ, ଚମତ୍କାର ପ୍ରଦର୍ଶନ କରିପାରିବେ। ସେଥିରେ ଉତ୍ତରାଧିକାରୀ କହୁଛନ୍ତି ନାନ୍ୟତ୍ୱତ୍ ଅଭୟଂ ତତ୍ତେ ଯତ୍ର ମୃତ୍ୟୁ ପରସ୍ପର, ହେ କୃଷ୍ଣ ମୁଁ କାହିଁକି ଆପଣଙ୍କର ଶରଣ ଗ୍ରହଣ କରିଛି, ବା ଉତ୍ତର ଯଦି କାହିଁକି କୃଷ୍ଣଙ୍କର ଶରଣ ଗ୍ରହଣ କରିଛନ୍ତି, କାହିଁକି ସେ ଜାଣିପାରିଛନ୍ତି ନାନ୍ୟତ୍ୱତ୍ ଅଭୟଂ ତତ୍ତେ, ଆପଣଙ୍କ ବ୍ୟତୀତ ମୁଁ କେଉଁଠାରେ ଅଭୟର ଦର୍ଶନ କରିପାରିଲା, କେହି ମୋତେ ଅଭୟ ଦାନ କରିପାରିବେ ନାହିଁ, କାରଣ ଯତ୍ର ମୃତ୍ୟୁ ପରସ୍ପର, ଏ ସଂସାରରେ ସମସ୍ତ ମୃତ୍ୟୁର ସମ୍ମୁଖୀନ ହେଉଛନ୍ତି, ସମସ୍ତଙ୍କର ମୃତ୍ୟୁର ଭୟ ରହିଛି, କେହି ମୃତ୍ୟୁ କବଳରୁ ମୁକ୍ତ ହୋଇପାରିବେ ନାହିଁ। ତେଣୁ ଯେଉଁମାନେ ନିଜେ ମୃତ୍ୟୁମୁଖରେ ପତିତ ହେବାକୁ ଯାଉଛନ୍ତି ସେମାନେ କିପରି ଅନ୍ୟକୁ ମୃତ୍ୟୁମୁଖରେ ରକ୍ଷା କରିବେ, ତେଣୁ ଏହା କେବେ ସମ୍ଭବ ନୁହେଁ। ସେଥିପାଇଁ ଉତ୍ତରାଦେବୀ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରି କହୁଛନ୍ତି ଯେ ଆପଣଙ୍କ ବ୍ୟତୀତ ମୁଁ ଆଉ କେଉଁଠାରେ ଅଭୟ ଦର୍ଶନ କରିପାରୁନା, କାରଣ ସମସ୍ତେ ମୃତ୍ୟୁ ପ୍ରତି ଭୟଭୀତ, ମୃତ୍ୟୁ ପାଇଁ ଭୟଭୀତ। ତେଣୁ ଯେଉଁମାନେ ଭୟଭୀତ ସେମାନେ ମୋର କିପରି ରକ୍ଷା କରିବେ? କିନ୍ତୁ ଆପଣ ମୃତ୍ୟୁ ପାଇଁ ଭୟଭୀତ ନୁହନ୍ତି, କାରଣ ମୃତ୍ୟୁ ଆପଣଙ୍କର ଅଧୀନ, କାଳ ଆପଣଙ୍କର ଅଧୀନ। ତେଣୁ ଉତ୍ତରାଧିକାରୀ କହୁଛନ୍ତି ନାନ୍ୟ ତଦ୍ ଅଭୟମ୍ ପତ୍ୟ, ଆପଣଙ୍କ ବ୍ୟତୀତ ମୁଁ ଆଉ କେଉଁଠାରେ ଅଭୟ ବା ନିର୍ଭୟର ଦର୍ଶନ କରୁନାହିଁ, ଭୟରହିତ ସ୍ଥିତିର ଦର୍ଶନ କରୁନାହିଁ। ତେଣୁ ଆପଣ ହିଁ କେବଳ ମୋତେ ମୋର ଗର୍ଭକୁ ରକ୍ଷା କରିପାରିବେ। ତେଣୁ ଏହିପରି ଭାବରେ ଯେତେବେଳେ ଉତ୍ତରା ଦେବୀ ଭଗବାନ କୃଷ୍ଣଙ୍କ ଚରଣରେ ଆଶ୍ରୟ ଗ୍ରହଣ କରିଛନ୍ତି ଏବଂ ତାଙ୍କୁ ଏକମାତ୍ର ଆଶ୍ରୟ ଭାବରେ ଗ୍ରହଣ କରିଛନ୍ତି, ଭଗବାନ ଶ୍ରୀକୃଷ୍ଣ ଶରଣାଗତ ବତ୍ସଳ, ଶରଣାଗତ ପ୍ରିୟ, ଯେଉଁମାନେ ତାଙ୍କର ଶରଣରେ ଶରଣ ଗ୍ରହଣ କରିଥାନ୍ତି ଭଗବାନ ଶ୍ରୀକୃଷ୍ଣ ସେମାନଙ୍କୁ ଅଭୟ ପ୍ରଦାନ କରିଥାନ୍ତି, ସେମାନଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି, ଏପରିକି ମୃତ୍ୟୁ ଭୟର ମଧ୍ୟ ସୁରକ୍ଷା ପ୍ରଦାନ କରିଥାନ୍ତି। ତେଣୁ ଭଗବାନ ଶ୍ରୀକୃଷ୍ଣ ସେଥିପାଇଁ ଭଗବତ ଗୀତାରେ କହୁଛନ୍ତି ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତଂ ସର୍ବପାପେଭ୍ୟ ମୋକ୍ଷୟିଷ୍ୟାମି ମା ସୁତଃ। ସମସ୍ତ ଧର୍ମ ପରିତ୍ୟାଗ କରି ମୋର ଶରଣାପନ୍ନ ହୁଅ, ଆଉ ତୁମର ଯେତେ ପାପ ରହିଛି ମୁଁ ସବୁ ପାପକୁ ନଷ୍ଟ କରିଦେବି, ତୁମେ ଚିନ୍ତା କର ନା। ତେଣୁ ବ୍ୟକ୍ତିକୁ ସର୍ବାନ୍ତକରଣରେ ଭଗବାନ କୃଷ୍ଣଙ୍କର ଶରଣ ଗ୍ରହଣ କରିବା ଉଚିତ, ଏହି ହେଉଛି ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ। ତେଣୁ ଉତ୍ତର ଦେବୀଙ୍କର ଏହି ପ୍ରାର୍ଥନା ଶ୍ରବଣ କରି ଭଗବାନ ଶ୍ରୀକୃଷ୍ଣ ସଙ୍ଗେ ସଙ୍ଗେ ଉତ୍ତରାଙ୍କର ଗର୍ଭରେ ଚକ୍ର ହସ୍ତରେ ଉତ୍ତରାଙ୍କର ଗର୍ଭରେ ପ୍ରବେଶ କରିଛନ୍ତି। ଏବଂ ଏହି ଅବସ୍ଥାରେ ଭଗବାନ ଶ୍ରୀକୃଷ୍ଣ ଉତ୍ତରାଙ୍ଗର ଗର୍ଭରେ ପ୍ରବେଶ କରି ବ୍ରହ୍ମାସ୍ତ୍ରର ତେଜକୁ ତାର ଉତ୍ତାପକୁ ନିଜର ଚକ୍ରର ତେଜରେ ନିଷ୍କ୍ରିୟ କରିଦେଇଛନ୍ତି। ଯେଉଁ ବ୍ରହ୍ମାସ୍ତ୍ର ତାର ତେଜ ଉତ୍ତାପ ଦ୍ୱାରା ଉତ୍ତରାଙ୍ଗର ଗର୍ଭକୁ ଦଗ୍ଧୀଭୂତ କରୁଥିଲା, ସେଇ ବ୍ରହ୍ମାସ୍ତ୍ରକୁ ଭଗବାନ କୃଷ୍ଣ ତାଙ୍କର ଚକ୍ରର ତେଜରେ, ସୁଦର୍ଶନ ଚକ୍ରର ତେଜରେ ନିସ୍ତେଜ କରିଦେଇଛନ୍ତି, ନିଷ୍କ୍ରିୟ କରିଦେଇଛନ୍ତି। ତେଣୁ ବର୍ତ୍ତମାନ ବ୍ରହ୍ମାସ୍ତ୍ର ଯେକି ଅବ୍ୟର୍ଥ ଥିଲା, ଯେ ତାର ଲକ୍ଷ୍ୟ ଭେଦ ନ କରି ଫେରିବ ନାହିଁ, ଏବଂ ସେ ଏପରି ଏକ ଅସ୍ତ୍ର ଥିଲା ମନ୍ତ୍ରକୃତ ଅସ୍ତ୍ର ବ୍ରହ୍ମାସ୍ତ୍ର, ମନ୍ତ୍ର ବଳରେ ଏ ବାଣ ଅସ୍ତ୍ରସେନା କ୍ଷେପଣ କରିଥିଲା, ତେଣୁ ସେ ଲକ୍ଷ୍ୟ ଭେଦ କରି ପୁଣି ଫେରି ଆସିବ ଅସ୍ତ୍ରସେନା ନିକଟ ଏପରି ଅସ୍ତ୍ର। କିନ୍ତୁ ବର୍ତ୍ତମାନ ସେ ବ୍ରହ୍ମାସ୍ତ୍ର ମଧ୍ୟ ନିଷ୍କ୍ରିୟ ହୋଇଗଲା, ନିସ୍ତେଜ ହୋଇଗଲା, ତେଜହୀନ ହୋଇଗଲା ଭଗବାନ କୃଷ୍ଣଙ୍କର ଶକ୍ତିରେ, କାରଣ ଭଗବାନ କୃଷ୍ଣଙ୍କର ଶକ୍ତି ସର୍ବୋଚ୍ଚ, ତାଙ୍କ ନିକଟରେ ଅନ୍ୟ କୌଣସି ଭୌତିକ ଶକ୍ତି କାର୍ଯ୍ୟ କରିବ ନା। ଏପରିକି ଯେଉଁମାନେ ଭଗବାନ କୃଷ୍ଣଙ୍କର ନାମ ଗ୍ରହଣ କରିଥାନ୍ତି, ମହାମନ୍ତ୍ର ଗ୍ରହଣ କରିଥାନ୍ତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ସେ ହରେ କୃଷ୍ଣ ମହାମନ୍ତ୍ର ଯାହାକି ହେଉଛି କଳିଙ୍ଗର ମହାମନ୍ତ୍ର। ଏହି ମହାମନ୍ତ୍ର ନିକଟରେ ଆମେ କୌଣସି ମନ୍ତ୍ର କାମ କରିବା ନା। ଅନେକ ସମୟରେ ଲୋକମାନେ ବିଭିନ୍ନ ପ୍ରକାର ଗୁଣି ଗାରୁଡ଼ିକୁ ଭୟ କରିଥାନ୍ତି, କିନ୍ତୁ ଯେଉଁମାନେ ଏହି ହରେ କୃଷ୍ଣ ମହାମନ୍ତ୍ର ଜପ କରୁଛନ୍ତି ତାଙ୍କ ପାଇଁ କୌଣସି ଗୁଣି ଗାରେଡ଼ି କୌଣସି ମନ୍ତ୍ର କାମ କରିବନି ତାଙ୍କ ଉପରେ। ତେଣୁ ସମସ୍ତେ କଳିଯୁଗରେ ଏହି ହରେ କୃଷ୍ଣ ମହାମନ୍ତ୍ରର ଆଶ୍ରୟ ଗ୍ରହଣ କରିବା ଉଚିତ, ତାହା ହେଉଛି ଯୁଗ ଧର୍ମ। ହରେ ନାମ ହରେ ନାମ ହରେ ନାମ କେବଳ କଳୋ ନାଶେବ 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 ଗତିରନ୍ୟଥା। ତେଣୁ ଉତ୍ତର ଦେବୀଙ୍କର ଗର୍ଭରେ ପ୍ରବେଶ କରି ଭଗବାନ ଶ୍ରୀକୃଷ୍ଣ ବର୍ତ୍ତମାନ ନିଷ୍କ୍ରିୟ କରିଦେଲେ ସେହି ବ୍ରହ୍ମାସ୍ତ୍ର, ଏବଂ ନିଜେ ଗଦା ହସ୍ତରେ ଭଗବାନ ଶ୍ରୀକୃଷ୍ଣ ଏପରି ଗଦା ଚାଳନ କରି ଉତ୍ତରାଙ୍ଗ ଗର୍ଭରେ ଭ୍ରମଣ କରୁଥିଲେ, ଚତୁର୍ଦ୍ଦିଗରେ ପରୀକ୍ଷିତ ମହାରାଜ ଚତୁର୍ଦ୍ଦିଗରେ ଭ୍ରମଣ କରୁଥିଲେ ଯେ ଆଉ କୌଣସି ଅସ୍ତ୍ର ଯେପରି ତାଙ୍କୁ ଦଗ୍ଧୀଭୂତ କରିପାରିବ ନା ବା ନଷ୍ଟ କରିପାରିବ ନା। ଏବଂ ପରୀକ୍ଷିତ ମହାରାଜ ଗର୍ଭରେ ରହି ଏକଥା ଦର୍ଶନ କରୁଥିଲେ। ତେଣୁ ଉତ୍ତରା ଦେବୀ ଯଦିଓ ନିଜ ପାଇଁ ଚିନ୍ତିତ ନଥିଲେ, ନିଜ ମୃତ୍ୟୁ ପାଇଁ ଚିନ୍ତିତ ନଥିଲେ, କିନ୍ତୁ ନିଜର ଗର୍ଭ ରକ୍ଷା କରିବା ପାଇଁ ସେ ଅଧିକ ଚିନ୍ତିତ ଥିଲେ। କାରଣ ଇଏ ହେଉଛି ମାତାର ହୃଦୟ, ଯେ ମାତା ସେ ନିଜେ ସମସ୍ତ କିଛି ତ୍ୟାଗ କରି ନିଜର ଶିଶୁକୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥିଲେ। ତେଣୁ ଉତ୍ତରା ଦେବୀ ଭଗବାନ ଶ୍ରୀକୃଷ୍ଣଙ୍କ ସେତେବେଳେ ପ୍ରାର୍ଥନା କରିଥିଲେ ଯେ ମୋର ମୃତ୍ୟୁ ପାଇଁ ମୋର ଭୟ ନାହିଁ, କିନ୍ତୁ ମୋର ଗର୍ଭକୁ ଆପଣ ରକ୍ଷା କରିଥାନ୍ତି। ତେଣୁ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ରକ୍ଷା କଲେ ଉତ୍ତରା ଦେବୀଙ୍କର ଗର୍ଭକୁ, ସେତେବେଳକୁ ପରୀକ୍ଷିତ ମହାରାଜଙ୍କ ଶରୀର ଦଗ୍ଧ ହୋଇଯାଇଛି, ଦଗ୍ଧୀଭୂତ ହୋଇଯାଇଛି। ଭଗବାନ ଶ୍ରୀକୃଷ୍ଣ ନିଜ ଶକ୍ତି ବଳରେ ତାଙ୍କୁ ନୂତନ ଶରୀର ପ୍ରଦାନ କଲେ ପରୀକ୍ଷିତ ମହାରାଜ ଗର୍ଭରେ। ଏବଂ ପରୀକ୍ଷିତ ମହାରାଜ ଦର୍ଶନ କରୁଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କର ସେହି ସୁନ୍ଦର ରୂପକୁ ଗର୍ଭ ମଧ୍ୟରେ, ଏହା ଥିଲା ତାଙ୍କର ପରମ ସୌଭାଗ୍ୟ। ତେଣୁ ସେହି ପରୀକ୍ଷିତ ମହାରାଜ ଯେତେବେଳେ ତାଙ୍କର ଜନ୍ମ ହେଲା, ଜନ୍ମ ପରେ ବାଲ୍ୟକାଳରୁ ସେ ସେହି କୃଷ୍ଣଙ୍କର ଭକ୍ତ ହୋଇ ରହିଲେ। ସେ ପ୍ରକୃତ ପକ୍ଷେ ଯେକୌଣସି ବ୍ୟକ୍ତିକୁ ଜନ୍ମ ପରେ ଦେଖୁଥିଲେ, ସେ ପ୍ରତିଟି ବ୍ୟକ୍ତିରେ ସେହି ଭଗବାନ ଶ୍ରୀକୃଷ୍ଣଙ୍କୁ ଖୋଜୁଥିଲେ ଯେ ଏ ବ୍ୟକ୍ତିକି ସେହି କୃଷ୍ଣ ତ ନୁହନ୍ତି ଯାହାଙ୍କୁ ମୁଁ ମୋ ମାତୃଗର୍ଭରେ ଦର୍ଶନ କରିଥିଲି। ତେଣୁ ପରୀକ୍ଷିତ ଇତି ସହ ପରୀକ୍ଷିତ, ସେ ସମସ୍ତଙ୍କର ପରୀକ୍ଷା କରୁଥିଲେ ଯେ ଏ ବ୍ୟକ୍ତିକି ସେହି ଭଗବାନ କୃଷ୍ଣ ନୁହନ୍ତି ତ। ଏହି ଭାବରେ ସେ ସମସ୍ତଙ୍କର ପରୀକ୍ଷା କରୁଥିବା ହେତୁ ଏବଂ ନିଜର ଆରାଧ୍ୟ କୃଷ୍ଣଙ୍କୁ ଖୋଜୁଥିବା ହେତୁ ତାଙ୍କର ନାମ ହେଲା ପରୀକ୍ଷିତ। ତେଣୁ ସେହି ପରୀକ୍ଷିତ ମହାରାଜ ବାଲ୍ୟକାଳରେ କୃଷ୍ଣଙ୍କର କଣ୍ଢେଇ ନେଇ ଖେଳୁଥିଲେ, କୃଷ୍ଣଙ୍କର ମୂର୍ତ୍ତି ନେଇ ଖେଳୁଥିଲେ, ଯେପରି ପିଲାମାନେ କଣ୍ଢେଇ ନେଇ ଖେଳିଥାନ୍ତି। ପରୀକ୍ଷିତ ମହାରାଜ ଭଗବାନ ଶ୍ରୀକୃଷ୍ଣଙ୍କର ମୂର୍ତ୍ତି ନେଇ କ୍ରୀଡ଼ା କରୁଥିଲେ, ତାଙ୍କର ଏହି ଥିଲା କ୍ରୀଡ଼ା, ଅନ୍ୟ କୌଣସି କ୍ରୀଡ଼ାରେ ତାଙ୍କର କୌଣସି ଆଗ୍ରହ ନଥିଲା। ତେଣୁ ଭଗବାନ କୃଷ୍ଣଙ୍କର ମୂର୍ତ୍ତିକୁ ସ୍ନାନ କରାଇଦେବା, ତାଙ୍କୁ ବସ୍ତ୍ର ପିନ୍ଧେଇବା, ତାଙ୍କର ଶୃଙ୍ଗାର କରିବା, ତାଙ୍କୁ ଭୋଗ ଲଗାଇବା, ଏହିସବୁ ତାଙ୍କର କ୍ରୀଡ଼ା ଥିଲା, ବାଲ୍ୟ କ୍ରୀଡ଼ା। ତେଣୁ ବାଲ୍ୟକାଳରୁ ଯେ ମହାନ ଭଗବତ ଭକ୍ତ ଏହି ପରୀକ୍ଷିତ ମହାରାଜ ଏବଂ ତାଙ୍କର ସୁଶାସନରେ ଏପରି କଳି ମଧ୍ୟ ଭୟ କରୁଥିଲା ତାଙ୍କ ରାଜ୍ୟରେ ପ୍ରବେଶ କରିବା ପାଇଁ, ସେହି ପରୀକ୍ଷିତ ମହାରାଜ ସାପଗ୍ରସ୍ତ ହେଲେ, ତାହେଲେ ଏଠାରେ ପ୍ରଶ୍ନ ଉଠିବ ଯେ ଯେଉଁ ପରୀକ୍ଷିତ ମହାରାଜଙ୍କୁ ଭଗବାନ ଶ୍ରୀକୃଷ୍ଣ ମୃତ୍ୟୁ କବଳରୁ ବଞ୍ଚାଇ ଦେଇଥିଲେ ମାତୃଗର୍ଭରେ, ତାହେଲେ ସେ ପରୀକ୍ଷିତ ମହାରାଜଙ୍କୁ ଏ ଅଭିଶାପ କବଳରୁ କାହିଁକି ରକ୍ଷା କରିପାରିଲେ। କିନ୍ତୁ ପ୍ରକୃତ ପକ୍ଷେ ଏହା କୃଷ୍ଣଙ୍କର ଇଚ୍ଛା ଥିଲା ଯେ ପରୀକ୍ଷିତ ମହାରାଜ ସାପଗ୍ରସ୍ତ ହୁଅନ୍ତୁ, ତାହେଲେ ଏକ ବହୁତ ବଡ଼ ଜଗତ ମଙ୍ଗଳ କାର୍ଯ୍ୟ ସାଧିତ ହେବ ତାଙ୍କ ଦ୍ୱାରା। କାରଣ ଭଗବାନ ଶ୍ରୀକୃଷ୍ଣ ଅନେକ ସମୟରେ ନିଜର ଭକ୍ତମାନଙ୍କୁ ବ୍ୟବହାର କରିଥାନ୍ତି ଜଗତର ମଙ୍ଗଳ ପାଇଁ। ତେଣୁ ସେହି ପରୀକ୍ଷିତ ମହାରାଜ ଯେତେବେଳେ ଥରେ ମୃଗୟା କରିବାକୁ ଯାଇଥିଲେ ବନକୁ, ସେହି ସମୟରେ ଏକ ମୃଗ ପଥରେ ଭାବମାନ ହୋଇ ଅନେକ ସମୟ ପର୍ଯ୍ୟନ୍ତ ଭ୍ରମଣ କରି କରି ବନରେ ସେ ଅତ୍ୟଧିକ କ୍ଷୁଧାର୍ଥ ଏବଂ କୃଷାର୍ଥ ହୋଇପାରିବ, ତେଣୁ କ୍ଳାନ୍ତ ହୋଇ ସେ ଶ୍ରମିକ ମୁନିଙ୍କର ଆଶ୍ରମକୁ, ନିକଟରେ ଥିବା ଶ୍ରମିକ ମୁନିଙ୍କର ଆଶ୍ରମକୁ ଯାଇଥିଲେ କିଛି ଜଳପାନ କରିବା ଆଶାରେ। କିନ୍ତୁ ସେହି ପରୀକ୍ଷିତ ମହାରାଜ ଯେତେବେଳେ ସମୀପ ମୁନିଙ୍କର ଆଶ୍ରମରେ ପହଞ୍ଚିଲେ ପୁରୁଷାର୍ଥ ହେଇ ସେତେବେଳେ ସେ ଦେଖୁଛନ୍ତି ଯେ ସମୀପ ମୁନି ଧ୍ୟାନମଗ୍ନ ଅଛନ୍ତି, ଧ୍ୟାନରେ ବସିଛନ୍ତି ମୁନି, ଏବଂ ଆଶ୍ରମରେ ଆଉ କେହି ନାହାନ୍ତି ପରୀକ୍ଷିତ ମହାରାଜଙ୍କର ସତ୍କାର କରିବା ପାଇଁ ବା ତାଙ୍କୁ କିଛି ଜଳ ପ୍ରଦାନ କରିବା ପାଇଁ। ତେଣୁ ପରୀକ୍ଷିତ ମହାରାଜ ଭାବୁଛନ୍ତି ଯେ ପ୍ରକୃତ ପକ୍ଷରେ ମୁନି ପ୍ରକୃତ ଧ୍ୟାନମଗ୍ନ ଅଛନ୍ତି କିମ୍ବା ମୁଁ ତାଙ୍କ ଆଶ୍ରମକୁ ଆସିଛି ମୋତେ ଅତିଥି ସତ୍କାର କରିବାକୁ ପଡ଼ିବ ବୋଲି ମୁନି ଜାଣିଶୁଣି ଆଖି ବନ୍ଦ କରିଦେଇଛନ୍ତି। ଏହିପରି ଭାବରେ ତାଙ୍କ ମନରେ ସନ୍ଦେହ ଉତ୍ପନ୍ନ ହେଇଛି ଏବଂ ପରୀକ୍ଷିତ ମହାରାଜ କ୍ଷିଧିତ ଏବଂ କୃଷାର୍ଥ ଅବସ୍ଥାରେ ଏପରିକି ଗୋଟିଏ ଗ୍ଲାସ ଜଳ ମଧ୍ୟ ପ୍ରାପ୍ତ ନ ହୋଇ ସେ କ୍ରୋଧାନ୍ୱିତ ହୋଇଥାଏ ଏବଂ କ୍ରୋଧାନ୍ୱିତ ହୋଇ ଯେତେବେଳେ ମୁନିଙ୍କର ଆଶ୍ରମକୁ ଫେରି ଆସୁଛନ୍ତି ସେତେବେଳେ ଦେଖୁଛନ୍ତି ମୁନିଙ୍କର ଆଶ୍ରମର ଦ୍ୱାରଦେଶରେ ଗୋଟିଏ ମୃତ ସର୍ପ ପଡ଼ିରହିଛି ଏବଂ ପରୀକ୍ଷିତ ମହାରାଜ ନିଜର ଧନୁର ଅଗ୍ରଭାଗରେ ସେ ମୃତ ସର୍ପଟିକୁ ଉଠେଇଛି। ପୁଣି ଯାଇ ଧ୍ୟାନମଗ୍ନ ଧ୍ୟାନସ୍ଥ ଅବସ୍ଥାରେ ଥିବା ଶ୍ରମିକ ମୁନିଙ୍କର ଗଳାରେ ମୃତ ସର୍ପଟିକୁ ପକେଇ ଦେଇଛି ଏବଂ ନିଜର ରାଜପ୍ରସାଦକୁ ଫେରି ଆସୁଛନ୍ତି ପରୀକ୍ଷିତ ମହାରାଜ। ତେବେ ପରୀକ୍ଷିତ ମହାରାଜଙ୍କର ଏପରି କାର୍ଯ୍ୟ ନିଶ୍ଚିତ ଭାବରେ ଉଚିତ ନଥିଲା, କାରଣ ପରୀକ୍ଷିତ ମହାରାଜଙ୍କ ପରି ଜଣେ ମହାନ ଭକ୍ତ ଏବଂ ରାଜର୍ଷିଙ୍କ ଠାରୁ ଏପରି ବ୍ୟବହାର ଆଶା କରାଯାଉନଥିଲା। ତାହେଲେ ପରୀକ୍ଷିତ ମହାରାଜ ଏପରି ବ୍ୟବହାର କଲେ କିପରି? ଅନେକ ସମୟରେ କେହି କେହି କହିଥାନ୍ତି ଯେ ଯେତେବେଳେ ପରୀକ୍ଷିତ ମହାରାଜ କଳିକୁ ପଞ୍ଚମ ସ୍ଥାନ ପ୍ରଦାନ କରିଥିଲେ ସ୍ୱର୍ଣ୍ଣ ଏବଂ ମହାରାଜ ପରୀକ୍ଷିତ ନିଜେ ସ୍ୱର୍ଣ୍ଣର ମୁକୁଟ ପିନ୍ଧିଥିଲେ, ତେଣୁ କଳି ତାଙ୍କର ମୁକୁଟରେ ବସି ତାଙ୍କର ବୁଦ୍ଧିକୁ ଭ୍ରଷ୍ଟ କରିଦେଇଛି, ସେଥିପାଇଁ ପରୀକ୍ଷିତ ମହାରାଜ ଏପରି ଆଚରଣ କଲେ। କିନ୍ତୁ ପ୍ରକୃତ ପକ୍ଷେ କଳିର ସେ ଶକ୍ତି ନଥିଲା ପରୀକ୍ଷିତ ମହାରାଜଙ୍କର ବୁଦ୍ଧିକୁ ଭ୍ରଷ୍ଟ କରିବା ପାଇଁ, କାରଣ କଳି ଯେ ଅଧର୍ମର ବନ୍ଧୁ ସେ ପରମ ଧାର୍ମିକ ପରମ ଭାଗବତ ଭଗବାନ କୃଷ୍ଣଙ୍କର ଭକ୍ତ ପରୀକ୍ଷିତ ମହାରାଜଙ୍କର ବୁଦ୍ଧିକୁ ନଷ୍ଟ କରିବା ବା ଭ୍ରଷ୍ଟ କରିବାର ଶକ୍ତି କଳିର ନା। ତେଣୁ ଏହା କେବଳ ଭଗବତ ଇଚ୍ଛାରେ ହିଁ ସଂଗଠିତ ହୋଇଛି, ଭଗବାନ କୃଷ୍ଣଙ୍କର ଇଚ୍ଛାରେ ହିଁ ପରୀକ୍ଷିତ ମହାରାଜ ଏପରି ଆଚରଣ କରିଥିଲେ। ତେଣୁ ଯେତେବେଳେ ପରୀକ୍ଷିତ ମହାରାଜ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି, ଭକ୍ତ ଯଦି କେତେବେଳେ କୌଣସି ଗୋଟିଏ ଭୁଲ କାର୍ଯ୍ୟ କରିଦିଏ ତାହେଲେ ସଙ୍ଗେ ସଙ୍ଗେ ସେ ତାର ଭୁଲକୁ ବୁଝିପାରିଥାଏ। ଯେଉଁମାନେ ଅହଂକାରୀ, ଯେଉଁମାନେ ଅହଂକାରର ବଶବର୍ତ୍ତୀ ହୋଇଥାନ୍ତି, ସେମାନେ ଯେତେ ଭୁଲ କଲେ ମଧ୍ୟ ସ୍ୱୀକାର କରନ୍ତି ନାହିଁ ଯେ ସେମାନେ ଭୁଲ କରିଛନ୍ତି। ନିଜେ ତ ସ୍ୱୀକାର କରିବା ଦୂରର କଥା, ଯଦି ତାଙ୍କୁ କେହି ତାଙ୍କର ଦୋଷ ଦର୍ଶନ କରେଇବି ଦିଏ ତଥାପି ସେମାନେ ସ୍ୱୀକାର କରିବାକୁ ନାରାଜ, କାରଣ ସେମାନେ ଅହଂକାରର ବଶବର୍ତ୍ତୀ ହୋଇଛନ୍ତି। ତେଣୁ ଅହଂକାରୀ ବ୍ୟକ୍ତି ନିଜକୁ ସୁଧାରି ପାରିବ ନାହିଁ, ସଂଶୋଧନ କରିପାରିବ ନାହିଁ। ସେଥିପାଇଁ ଜୀବନରେ ଉନ୍ନତି କ୍ଷେତ୍ରରେ, ଭକ୍ତି ମାର୍ଗରେ ଉନ୍ନତି କ୍ଷେତ୍ରରେ ଅହଂକାର ହେଉଛି ବହୁତ ବଡ଼ ବାଧା। ତେଣୁ ଯେଉଁମାନଙ୍କର ଅହଂକାର ରହିଛି ସେମାନେ ଭକ୍ତି ମାର୍ଗରେ ଅଗ୍ରଗତି ଲାଭ କରିପାରିବେ ନାହିଁ। ସେଥିପାଇଁ ଯେ ଭକ୍ତ ସେ ନିଶ୍ଚିତ ଭାବରେ ନମ୍ର ସ୍ୱଭାବଯୁକ୍ତ ହେବ ଏବଂ ଭୁଲ ବଶତଃ ଯଦି କୌଣସି ଭୁଲ କରିଥାଏ ସେ ଯଦି ନିଜେ ନିଜର ଭୁଲକୁ ଦେଖିପାରେ ନାହିଁ, ଅନ୍ୟ କେହି ତାହାର ଭୁଲକୁ ଦେଖେଇ ଦିଅନ୍ତି, ତେବେ ସେ ସ୍ୱୀକାର କରିବା ଏବଂ ନିଜକୁ ସଂଶୋଧନ କରିବା ପାଇଁ ଚେଷ୍ଟା କରିଥାଏ, ଏହା ହେଉଛି ଭକ୍ତର ସ୍ୱଭାବ। ତେଣୁ ପରମ ଭାଗବତ ପରୀକ୍ଷିତ ମହାରାଜ ସେତେବେଳେ ଯେତେବେଳେ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ସେତେବେଳେ ସେ ଚିନ୍ତା କରୁଛନ୍ତି ନିଜ ମନରେ, ତାଙ୍କୁ ଭଲ ଲାଗୁନି ଏପରି କାର୍ଯ୍ୟ କରିଥିବା ହେତୁ ପରୀକ୍ଷିତ ମହାରାଜ ଆନନ୍ଦ ଅନୁଭବ କରିପାରୁନାହାନ୍ତି। ସେ ଭାବୁଛନ୍ତି ଯେ ପ୍ରକୃତ ପକ୍ଷେ ମୁଁ ଯେଉଁ କାର୍ଯ୍ୟ କଲି ତାହା ଠିକ୍ ହେଇନି, କାରଣ ମୁଁ ହେଉଛି ଦେଶର ରାଜା ଏବଂ ମୁନି ଋଷିମାନଙ୍କର ବ୍ରାହ୍ମଣମାନଙ୍କର ରକ୍ଷା କରିବା ମୋର କର୍ତ୍ତବ୍ୟ। ଅର୍ଥାତ୍ ଜଣେ ମୁନିଙ୍କୁ ବିନା ଦୋଷରେ ମୁଁ ତାଙ୍କୁ ଦଣ୍ଡିତ କରିଛି, ଏହା ନିଶ୍ଚିତ ଭାବରେ ବହୁତ ବଡ଼ ଅନ୍ୟାୟ ଏବଂ ଏ ଅନ୍ୟାୟ ପାଇଁ ମୋତେ ନିଶ୍ଚିତ ଭାବରେ ଦଣ୍ଡ ପ୍ରାପ୍ତ ହେବା ଉଚିତ, ମୋତେ ଦଣ୍ଡ ମିଳିବା ଉଚିତ, ତାହେଲେ ଭବିଷ୍ୟତରେ ମୁଁ ଏପରି ଅନ୍ୟାୟ କରିବି ନା। ତେଣୁ ଏପରି ଚିନ୍ତା କରି ପରୀକ୍ଷିତ ମହାରାଜ ଯେତେବେଳେ ଫେରୁଛନ୍ତି ଭାବୁଛନ୍ତି ଧ୍ରୁବନ ତତ୍ତ୍ୱମେ କୃତ ଦେବ ହେଳନା, ଯେ ନିଶ୍ଚିତ ଭାବରେ ଏହା ସତ୍ୟ ଯେ ମୁଁ ଦେବତାମାନଙ୍କର ଭଗବାନଙ୍କର ଅବହେଳନା କରିଛି। ଏହି କାର୍ଯ୍ୟ ଦ୍ୱାରା ମୁନିଙ୍କ ଗଳାରେ ମୃତ ସର୍ପ ବେଷ୍ଟନ କରି ଏହି କାର୍ଯ୍ୟ ଦ୍ୱାରା ମୁଁ ନିଶ୍ଚିତ ଭାବରେ ଭଗବାନଙ୍କର ଆଦେଶର ଅବମାନନା କରିବି। ଭଗବାନଙ୍କର ଆଦେଶ କ'ଣ ଯେ ରାଜାମାନେ ହେଉଛନ୍ତି ଏହି ପୃଥିବୀ ପୃଷ୍ଠରେ ଭଗବାନଙ୍କର ପ୍ରତିନିଧି, ଯେଉଁମାନେ ରାଜା ବା ଶାସକ ସେମାନେ ଭଗବାନଙ୍କର ପ୍ରତିନିଧିତ୍ୱ କରିଥାନ୍ତି, ଅର୍ଥାତ୍ ଭଗବାନଙ୍କର ନିର୍ଦ୍ଦେଶ ଅନୁସାରେ ଧର୍ମ ଅନୁସାରେ ରାଜ୍ୟ ଶାସନ କରିଥାନ୍ତି। ତେଣୁ ସେମାନଙ୍କ ରାଜ୍ୟରେ ପ୍ରଜାମାନେ ସୁଖୀ ହୋଇଥାନ୍ତି, କିନ୍ତୁ ଯେତେବେଳେ ରାଜା ବା ଶାସକମାନେ ଧର୍ମନୀତି ଅନୁସାରେ ରାଜ୍ୟ ଶାସନ କରନ୍ତି ନାହିଁ ସେମାନେ ଅଧର୍ମର ବଶବର୍ତ୍ତୀ ହୁଅନ୍ତି, ତାହେଲେ ସେପରି ଅଧାର୍ମିକ ରାଜାର ବା ଶାସକର ରାଜ୍ୟରେ ପ୍ରଜାମାନେ କେବେ ସୁଖୀ ହୋଇପାରନ୍ତି ନା। ଯେହେତୁ ରାଜାମାନେ ଅଧାର୍ମିକ ସେମାନେ ଅଧର୍ମ ଅନୁସରଣ କରୁଛନ୍ତି, ତେଣୁ ପ୍ରଜାମାନେ ମଧ୍ୟ ସେପରି ଅଧର୍ମ ମାର୍ଗ ଅନୁସରଣ କରିଥାନ୍ତି, ତେଣୁ ସେପରି ରାଜ୍ୟରେ କେବେ ସୁଖ ବା ଶାନ୍ତି ସମ୍ଭବ ନୁହେଁ। ତେଣୁ ରାଜା ଶାସକ ସେ ଭଗବାନଙ୍କର ପ୍ରତିନିଧି ହେବ, ଧର୍ମ ଅନୁସାରେ ରାଜ୍ୟ ଶାସନ କରିବ, ପ୍ରଜାମାନଙ୍କର ମଙ୍ଗଳ ପାଇଁ କାର୍ଯ୍ୟ କରିବ, ରାଜା ନିଜର ସ୍ୱାର୍ଥ ଦେଖିବ ନା, ନିଃସ୍ୱାର୍ଥ ପ୍ରଭାବରେ ଜନତାର ସେବା କରିବ। ତେଣୁ ଆମେ ଦେଖିବା ଯେ ଭଗବାନ ରାମଚନ୍ଦ୍ର ଯିଏକି ଆଦର୍ଶ ପ୍ରସ୍ତୁତ କରିଥିଲେ ଏକ ଆଦର୍ଶ କ୍ଷେତ୍ରୀୟ ରାଜା ହିସାବରେ, ଯଦିଓ ସେ ଜାଣିଥିଲେ ଯେ ସୀତା ହେଉଛନ୍ତି ପରମ ସତୀ, କିନ୍ତୁ ଗୋଟିଏ ରାଜ୍ୟର ଗୋଟିଏ ପ୍ରଜା ତାହାର ଯେଉଁ ଦୋଷାରୋପଣ, ତେଣୁ ପ୍ରଜାର ରଞ୍ଜନ ପାଇଁ ସେ ନିଜର ପ୍ରିୟତମା ପତ୍ନୀକୁ ମଧ୍ୟ ନିର୍ବାସନ ଦଣ୍ଡ ଦେଇଦେଲେ, ଯେଉଁ ରାଜାର ଆଦର୍ଶ ସ୍ଥାପନ କଲେ ଯେ ରାଜା ପ୍ରଜାର ରଞ୍ଜନ ପାଇଁ ନିଜର ସ୍ୱାର୍ଥ ତ୍ୟାଗ କରିଥିଲେ, କିନ୍ତୁ ଯେଉଁଠାରେ ରାଜା ନିଜେ ସ୍ୱାର୍ଥୀ, ପ୍ରଜାମାନେ ଯାଆନ୍ତୁ ନରକ କିଛି ଯାଏ, ନିଜେ କିପରି ନିଜ ପରିବାରର ସ୍ୱାର୍ଥ ନିଜର ସ୍ୱାର୍ଥ ଦେଖିବ ଯେଉଁଠାରେ ରାଜା ବା ଶାସକ, ତାହେଲେ ସେ ରାଜ୍ୟରେ କାହାର ମଙ୍ଗଳ ହେବ, ସମସ୍ତେ କଷ୍ଟ ଭୋଗ କରିବେ ସୁନିଶ୍ଚିତ। ତେଣୁ ମହାରାଜ ପରୀକ୍ଷିତ ଭାବୁଛନ୍ତି ଧ୍ରୁବଂ ତତ୍ତ୍ୱମେ କୃତ ଦେବ ହେଳନା, ଏହା ନିଶ୍ଚିତ ଭାବରେ ସତ୍ୟ ଯେ ମୁଁ ଭଗବାନଙ୍କର ନିୟମର ଅବମାନନା କରିଛି, ମୁଁ ଜଣେ ନିର୍ଦ୍ଦୋଷ ଋଷିଙ୍କୁ ଦଣ୍ଡିତ କରିଛି ଏବଂ ତାହାର ପରିଣାମ କ'ଣ ନା, ତାହାର ପରିଣାମ ହେଉଛି ଦୂରତ୍ୟ ବ୍ୟସନ ନାତି ଦୀର୍ଘା, ନିଶ୍ଚିତ ଭାବରେ ଅତି ଶୀଘ୍ର ମହାନ ବିପତ୍ତି ଆସି ମୋ ସମ୍ମୁଖରେ ଉପସ୍ଥିତ ହେବ। ନିର୍ଦ୍ଦୋଷ ବ୍ରାହ୍ମଣ ବା ଋଷିମାନଙ୍କର অবহেলা নিশ্চিত ভাবে বিপত্তি নিমন্ত্রণ করি। যে মহত ব্যক্তি মানুষ অবমাননা করেছেন সেমানকর সবকিছু নষ্ট হয়ে যায়। আয়ুষ্প্রিয় দেশ ধর্ম লোকান আসুত হরতি স্বয়ংসু সর্বাণী পুংসা মহত অতিক্রম। সে যেতবে ব্যক্তি মহত ব্যক্তির অবমাননা করে তাকে অপমানিত করে বা তাকে দণ্ডিত করে সেতবে ব্যক্তির আয়ু ক্ষীণ হয়ে যায়, তার দেশ নষ্ট হয়ে যায়, তার ধর্ম নষ্ট হয়ে যায় এবং তার সমস্ত প্রকার সৌভাগ্য নষ্ট হয়ে যায়। তেমন পরীক্ষিত মহারাজ চিন্তা করছেন যে নিশ্চিত ভাবে মোর এই কার্য পাই মহান বিপত্তি আসি উপস্থিত হব, অতি শীঘ্র উপস্থিত হব। তদস্ত কাম অগমিশ্রুতায়নে পরীক্ষিত মহারাজ কৌশল তাহলে যদি মোর এই কার্যর পরিণাম হচ্ছে মহান বিপত্তি মতো ভোগ করা হব তাহলে সে বিপত্তি অতি শীঘ্র আসু মনে করি, তাহলে কম হব না মোর সংশোধন হব। মু জীবনের এপরি অন্যায় কেবে কাহা প্রতি করবি না, পাপর মুক্ত হয়েছি, এই যে পাপ কার্য কলি সে যদি দণ্ডিত হয়ে গেলি তাহলে সে পাপর মুক্ত হয়েযি এবং পুনর্বার যথা না করুযান পুনরেব অধ্যা পুনর্বার এপরি অন্যায় কার্য করবি না। তেমনি এই কথা চিন্তা করি মহারাজ পরীক্ষিত যেতবে নিজের রাজপ্রসাদ কু ফে আসছেন এবং কামনা করছেন যে সে বিপত্তি অতিশীঘ্র আসু মু দণ্ড ভোগ কলে আউ ভবিষ্যতরে এপরে অন্যায় করবি না। ঠিক সেই সময় সে তা অভিশাপর সমাচার শ্রবণ করছেন। এনে শ্রমিক মুনিকার সূত্র শুঙ্গি যে কি নদীরে স্নান করুছিলা সে যেতবে সমাচার প্রাপ্ত হলা কি দেশর রাজা তাঁকর পিতাঙ্কর গলারে মৃত সর্প বেষ্টন করেছন্তি, তেমন শুঙ্গি যে ব্রাহ্মণ বাড়ক লা সে ক্রোধান্বিত হয়ে সেই নদীরে স্নান করুথা অবস্থায় নদীর জল নেই রাজা অভিশাপ প্রদান করে। শুঙ্গি অভিশাপ জলরে আজি সপ্তম দিনরে সর্প দংশনরে রাজাঙ্কর দেশর রাজাঙ্কর মৃত্যু হবে এবং এই অভিশাপ প্রদান করি যেতবে শুঙ্গি আশ্রম কু ফে আসা এবং আশ্রম কু আসি সে ক্রন্দন করা আরম্ভ কলা কারণ সে জানি না যে এই যে অভিশাপ সে রাজাঙ্কু প্রদান করেছি এ অভিশাপ কথা শ্রবণ কলে শ্রমিক মুনিকার কম প্রতিক্রিয়া হবে। তেমনি শুঙ্গি আসি ক্রন্দন করছি তার ক্রন্দন ধ্বনি শ্রবণ করে শ্রমিক মুনিকার ধ্যান ভগ্ন হয়েছি এবং সে শুঙ্গি যেতবে পচারছেন তার কারণ ক্রন্দন করবার কারণ সেতবে শুঙ্গি এসব ঘটনা বর্ণনা করেছে। তেমন শ্রমিক মুনি বহুত দুঃখী হলে সে ভাবিলে যে এত বড় ছোট অপরাধ পাই এত বড় মহান রাজাঙ্কু এপরি দণ্ড দেওয়া মৃত্যু দণ্ড দেওয়া প্রকৃতপক্ষে ঠিক হয়ে যে রাজা ধর্মর রক্ষক প্রজামানকর রক্ষক সেপরি রাজাকে গোটিয়ে ছোট অপরাধ পাই এত বড় মৃত্যু দণ্ড দেওয়া এর পক্ষে ঠিক হয়ে তেমনি সে শুঙ্গি কু ভর্সনা কল শ্রমিক কিন্তু যেহেতু শুঙ্গি অভিশাপ দিয়ে সারিছি তেমনি শ্রমিক মুনিকার আর কিছু করবার নেমনি সে অত্যন্ত দুঃখী হয়ে মহারাজ পরীক্ষিত নিকটকু এই সমাচার প্রেরণ কল অভিশাপর সমাচার এবং যেতবে মহারাজ পরীক্ষিত এ অভিশাপ কথা শ্রবণ কলে সেতবে মহারাজ পরীক্ষিত অতি প্রসন্ন হল ଏ ହେଉଛି ମହାନ ଭକ୍ତର ଲକ୍ଷ୍ୟ। ଯଦି ଆମକୁ ଏପରି କେହି ଅଭିଶାପ ଦେଇଥାନ୍ତା କଣ ଆମେ ଅତି ପ୍ରସନ୍ନ ହୋଇଥାନ୍ତୁ? ଆମେ ଅତ୍ୟନ୍ତ ଦୁଃଖୀ ହୋଇଥାନ୍ତେ, ଭୟଭୀତ ହୋଇଥାନ୍ତେ, ଚିନ୍ତାଗ୍ରସ୍ତ ହୋଇପଡ଼ିଥାନ୍ତେ। କାରଣ ମୃତ୍ୟୁ ସମସ୍ତଙ୍କ ପାଇଁ ଭୟଙ୍କର। ତେଣୁ ଯଦି କୁହାଯିବ କାହାକୁ ଯେ ଆଜିଠାରୁ ସାତ ଦିନ ସପ୍ତମ ଦିନରେ ସର୍ପ ଦଂଶନରେ ତମର ମୃତ୍ୟୁ ହେବ, ତାହେଲେ ସମସ୍ତେ ଭୟଭୀତ ହୋଇପଡ଼ିବେ ଏବଂ କଣ କରିବେ କିଛି ଚିନ୍ତା କରିପାରିବେ ନା, ଯେ କିପରି ସର୍ପ ଦଂଶନରୁ ରକ୍ଷା ପାଇବେ, ହୁଏତ ସେଥିପାଇଁ ଚେଷ୍ଟା କରିବେ। କିମ୍ବା ମୃତ୍ୟୁ ପୂର୍ବରୁ ଯେଉଁ ସବୁ ପରିବାରର କାର୍ଯ୍ୟ ବାକି ରହିଛି ତାକୁ ସବୁ ପୂରଣ କରିବା ପାଇଁ ଚେଷ୍ଟା କରିବେ। ତେବେ ପରୀକ୍ଷିତ ମହାରାଜ ଏ ସମ୍ବାଦ ଶ୍ରବଣ କରି ସେ ଆନନ୍ଦ ଅନୁଭବ କଲେ। ସେ ଭାବିଲେ ଯେ ମୋର ଏହି ଅପରାଧର ଏହା ହେଉଛି ଉପଯୁକ୍ତ ଦଣ୍ଡ। ଏବଂ ପରୀକ୍ଷିତ ମହାରାଜ ଏ ଅବସ୍ଥାରେ କଣ କରିବାକୁ ହେବ ସେ ଠିକ ଭାବରେ ଜାଣିଥିଲେ। ଆମକୁ ହୁଏତ ଏପରି ଅଭିଶାପ ମିଳିଲେ ଆମେ କ'ଣ କରିବା, ବ୍ୟତିବ୍ୟସ୍ତ ହୋଇପଡ଼ିବା, ଆମେ ଜାଣିପାରିବାନି କ'ଣ କରିବା। କିନ୍ତୁ ସେ ଠିକ ଜାଣିଥିଲେ ଏ ଅବସ୍ଥାରେ ତାଙ୍କୁ କ'ଣ କରିବା ଉଚିତ। ତେଣୁ ପରୀକ୍ଷିତ ମହାରାଜ କ'ଣ କଲେ, ସଙ୍ଗେ ସଙ୍ଗେ ନିଜର ପୁତ୍ର ଜନ୍ମଜୟଙ୍କୁ ନିଜ ରାଜଗାଦୀରେ ଅଭିଷିକ୍ତ କରିଦେଲେ, ରାଜପଦ ତ୍ୟାଗ କରିଦେଲେ, ରାଜ୍ୟ ତ୍ୟାଗ କରିଦେଲେ, ପରିବାରକୁ ତ୍ୟାଗ କରିଦେଲେ ଏବଂ ଏକାକୀ ରାଜ ପୋଷାକ ମଧ୍ୟ ତ୍ୟାଗ କରି ଏକାକୀ ଗଙ୍ଗା ନଦୀ ତଟରେ ଯାଇ ଉପବେଶନ କଲେ। ସେଠାରେ ବସି ରହିଲେ ଗଙ୍ଗା ନଦୀ କୂଳରେ ଏବଂ ତା ସହିତ ଅନ୍ନ ଜଳ ମଧ୍ୟ ତ୍ୟାଗ କରିଦେଲେ ମହାରାଜ ପରୀକ୍ଷିତ। ଯେତେବେଳେ ତାଙ୍କର ମୃତ୍ୟୁ ଆସନ୍ନ, ସାତ ଦିନ ମଧ୍ୟରେ ସେ ମୃତ୍ୟୁ ମୁଖରେ ପଡ଼ିବାକୁ ଯାଉଛନ୍ତି, ତେଣୁ ଅନ୍ନ ଜଳ ମଧ୍ୟ ତ୍ୟାଗ କରିଦେଲେ ପରୀକ୍ଷିତ ମହାରାଜ। ଏବଂ ଏପରି ଅବସ୍ଥାରେ ପରୀକ୍ଷିତ ମହାରାଜ ଗଙ୍ଗା ନଦୀ କୂଳରେ ଉପବେଶନ କରିଛନ୍ତି ଏବଂ ଏ ସମ୍ବାଦ ଯେତେବେଳେ ଚତୁର୍ଦିଗରେ ପ୍ରଚାରିତ ହେଲା, ସେତେବେଳେ ଦେଶର ଅନେକ ପ୍ରଜା ମୁନି ଋଷିମାନେ ସେମାନେ ସେଠାରେ ଆସି ଏକତ୍ରିତ ହେଲେ। ସେମାନେ ସମସ୍ତେ ଜାଣିବାକୁ ଚାହୁଁଥିଲେ, ଦେଖିବାକୁ ଚାହୁଁଥିଲେ ଯେ ମହାରାଜ ପରୀକ୍ଷିତ କିପରି ଭାବରେ ମୃତ୍ୟୁବରଣ କରିବାକୁ ଯାଉଛନ୍ତି। ତେଣୁ କେତେକ ଉତ୍ସୁକତାର ସହ କେତେକ ଦୁଃଖୀ ହୋଇ ଆସି ସେଠାରେ ଉପସ୍ଥିତ ହୋଇଥିଲେ। ଅବଶ୍ୟ ପରୀକ୍ଷିତ ମହାରାଜଙ୍କର ସୌଭାଗ୍ୟ ଥିଲା ଯେ ସେ ସାତ ଦିନର ନୋଟିସ୍ ପାଇଥିଲେ ମୃତ୍ୟୁ ପାଇଁ, ତାଙ୍କୁ ସାତ ଦିନ ସମୟ ମିଳିଥିଲା ପ୍ରସ୍ତୁତ ହେବା ପାଇଁ ମୃତ୍ୟୁ ପାଇଁ। କିନ୍ତୁ ଆମର ଯେତେବେଳେ ମୃତ୍ୟୁ ଆସିବ, କୌଣସି ନୋଟିସ୍ ଦେଇ ମୃତ୍ୟୁ ଆସିବ, ଯେକୌଣସି ସମୟରେ ମୃତ୍ୟୁ ଆସିପାରେ, ତାହେଲେ ଆମେ କ'ଣ ସବୁ ମୃତ୍ୟୁ ପାଇଁ ପ୍ରସ୍ତୁତ ଅଛୁ? ହୁଏତ ଆମେ ମୃତ୍ୟୁ ପାଇଁ ପ୍ରସ୍ତୁତ ନହୁ। ଆମେ ଭାବୁଛେ ଯେ ମୃତ୍ୟୁ ବହୁତ ଦୂରରେ ଅଛି, ଆମେ ବର୍ତ୍ତମାନ ବୃଦ୍ଧ ହେଇନି, ବୃଦ୍ଧାବସ୍ଥା ପରେ କେତେବେଳେ ମୃତ୍ୟୁ ଆସିବ। କିନ୍ତୁ ମୃତ୍ୟୁ ଦେଖେ ନାହିଁ ବୃଦ୍ଧ ବାଳକ ପୁରୁଷ ସ୍ତ୍ରୀ, ଯେକୌଣସି ସମୟରେ ଯେକୌଣସି ବ୍ୟକ୍ତି ପାଇଁ ମୃତ୍ୟୁ ଆସିଥାଏ। ତେଣୁ ବୁଦ୍ଧିମାନ ବ୍ୟକ୍ତି ସବୁ ସମୟରେ ମୃତ୍ୟୁ ପାଇଁ ପ୍ରସ୍ତୁତ ହୋଇ ରହିଥିବା ଆବଶ୍ୟକ, ଯେ ମୃତ୍ୟୁର କିପରି ସମ୍ମୁଖୀନ ହେବ, କିପରି ସାମ୍ନା କରିବ ମୃତ୍ୟୁର। ତେଣୁ ମହାରାଜ ପରୀକ୍ଷିତଙ୍କର ଏ ଯେଉଁ ଘଟଣା, ତାହା ଆମକୁ ଏହି ଶିକ୍ଷା ପ୍ରଦାନ କରୁଛି କିପରି ଭାବରେ ମୃତ୍ୟୁ ପାଇଁ ପ୍ରସ୍ତୁତ ହେବାକୁ ହେବ। ତେଣୁ ପରୀକ୍ଷିତ ମହାରାଜ ଯେତେବେଳେ ଗଙ୍ଗା ନଦୀ କୂଳରେ ଉପବେଶନ କରିଛନ୍ତି, ସେତେବେଳେ ଅନେକ ମୁନି ଋଷି ଆସି ସେଠାରେ ଏକତ୍ରିତ ହୋଇଛନ୍ତି। ତେଣୁ ମୁନି ଋଷିମାନଙ୍କୁ ଦେଖି ପରୀକ୍ଷିତ ମହାରାଜ ସେମାନଙ୍କୁ ଗୋଟିଏ ପ୍ରଶ୍ନ କରିଛନ୍ତି। ସେମାନଙ୍କୁ ପ୍ରଶ୍ନ କରିଥାନ୍ତି ଏକ ମହତ୍ୱପୂର୍ଣ୍ଣ ପ୍ରଶ୍ନ, ଯାହାକି ଯେଉଁ ପ୍ରଶ୍ନର ଉତ୍ତର ସମସ୍ତଙ୍କର ଜାଣିବା ଉଚିତ। ଯଦିଓ ପରୀକ୍ଷିତ ମହାରାଜ ଏ ପ୍ରଶ୍ନର ଉତ୍ତର ନିଜେ ଜାଣିଥିଲେ, କିନ୍ତୁ ସମଗ୍ର ଜଗତର ମଙ୍ଗଳ ପାଇଁ ସେ ପ୍ରଶ୍ନ କରିଛନ୍ତି ମୁନିମାନେ। ସେ କହୁଛନ୍ତି ଯେ ହେ ମୁନିଗଣ, ଆପଣମାନେ କୃପା କରି କୁହନ୍ତୁ ଯେ ପ୍ରକୃତ ପକ୍ଷେ ମନୁଷ୍ୟର ଜୀବନରେ କର୍ତ୍ତବ୍ୟ କ'ଣ, ମନୁଷ୍ୟର ପ୍ରକୃତ କର୍ତ୍ତବ୍ୟ କ'ଣ, ସେ କ'ଣ କରିବା ଉଚିତ, କ'ଣ କେବଳ କିଛି ଅର୍ଥ ଉପାର୍ଜନ ପାଇଁ ସେ ଦିନରାତି ପରିଶ୍ରମ କରିବା ଉଚିତ ଏବଂ ଅର୍ଥ ଉପାର୍ଜନ କରି ଆହାର ନିଦ୍ରା ଭୟ ମୈଥୁଣ ଆଦି ଇନ୍ଦ୍ରିୟ ଭୋଗର ବ୍ୟବସ୍ଥା କରିବା ଉଚିତ, ନା ତାର ଆଉ କିଛି କର୍ତ୍ତବ୍ୟ ରହିଛି, ତାଠାରୁ ଅଧିକ ମହାନ କର୍ତ୍ତବ୍ୟ ରହିଛି, କ'ଣ ମଣିଷର ଜୀବନରେ କର୍ତ୍ତବ୍ୟ, ଏହା ଏକ ମହତ୍ୱପୂର୍ଣ୍ଣ ପ୍ରଶ୍ନ। ଏବଂ ତା ସହିତ ଏ ପ୍ରଶ୍ନ ସହିତ ସେ ଆଉ ଗୋଟିଏ ଉପପ୍ରଶ୍ନ ମଧ୍ୟ ଯୋଗ କରିବେ ଯେ ପ୍ରକୃତ ମଣିଷର ଜୀବନରେ କ'ଣ କର୍ତ୍ତବ୍ୟ ହେବା ଉଚିତ, ଏବଂ ତା ସହିତ ଯେଉଁ ବ୍ୟକ୍ତି ମୃତ୍ୟୁ ମୁଖରେ ପତିତ ହେବାକୁ ଯାଉଛି, ମୃତ୍ୟୁ ଯାହାର ନିକଟରେ, ମୃତ୍ୟୁ ଯାହାର ଆସନ୍ନ, ସେ ବ୍ୟକ୍ତିରେ କ'ଣ କର୍ତ୍ତବ୍ୟ ହେବା ଉଚିତ, ସେ କ'ଣ କରିବା ଉଚିତ, ତେଣୁ ଏ ଥିଲା ବହୁତ ବଡ଼ ମହତ୍ୱପୂର୍ଣ୍ଣ ପ୍ରଶ୍ନ ପରୀକ୍ଷିତ ମହାରାଜ। ଏବଂ ଏ ସମସ୍ତଙ୍କ ପାଇଁ ମହାରାଜ ପରୀକ୍ଷିତ ଏ ପ୍ରଶ୍ନ କରିଥିଲେ, ଆମ ସମସ୍ତଙ୍କ ପାଇଁ, ଯାହାଦ୍ୱାରା ମୁନିମାନେ ଯେତେବେଳେ ଏହାର ଉତ୍ତର ଦେବେ, ଏ ଉତ୍ତର ଆମେ ଲାଭ କରି ଆମେ ନିଜେ ପ୍ରସ୍ତୁତ ହେବା, ନିଜ ଜୀବନରେ କ'ଣ କର୍ତ୍ତବ୍ୟ ଜାଣିଲେ ଆମେ ସେ କର୍ତ୍ତବ୍ୟ ସମ୍ପାଦନ କରିବା, ମୃତ୍ୟୁ ସମୟରେ ଆମର କ'ଣ କର୍ତ୍ତବ୍ୟ ଆମେ ଜାଣିଲେ ମୃତ୍ୟୁ ପାଇଁ ପ୍ରସ୍ତୁତ ହେବା। ତେଣୁ ମହାରାଜ ପରୀକ୍ଷିତ ଯେତେବେଳେ ଏପରି ପ୍ରଶ୍ନ କଲେ, ସେତେବେଳେ ସେଠାରେ ବିଭିନ୍ନ ପ୍ରକାର ସବୁ ମୁନି ଋଷିମାନେ ଉପସ୍ଥିତ ଥିଲେ ଏବଂ ନାନା ମୁନି ନାନା ମତ ଅନୁସାରେ ବିଭିନ୍ନ ପ୍ରକାର ମୁନିମାନେ ବିଭିନ୍ନ ପ୍ରକାର ଉତ୍ତର ଦେବାକୁ ଆରମ୍ଭ କଲେ ମହାରାଜ ପରୀକ୍ଷିତ। କେହି ଏକମତ ହୋଇପାରିଲେ ନାହିଁ ଉତ୍ତର, ସମସ୍ତେ ନିଜ ନିଜର ଚିନ୍ତାଧାରା ବା ଅନୁଭବ ଅନୁସାରେ ସେମାନେ ଉତ୍ତର ଦେଲେ। ତେଣୁ ଯେଉଁମାନେ କର୍ମ ମାର୍ଗରେ ଅନୁସରଣ କରୁଥିଲେ ସେମାନେ କହିଲେ ଯେ ହେ ରାଜନ, ବର୍ତ୍ତମାନ ତୁମର ମୃତ୍ୟୁ ସମୟ ଉପସ୍ଥିତ, ତେଣୁ ଯେପରି ସାଧାରଣତଃ ଦେଖାଯାଏ ଯେ ମୃତ୍ୟୁ ସମୟରେ ଲୋକମାନେ ଦାନ ଧର୍ମ କରିଥାନ୍ତି, ତେଣୁ କେହି କେହି ମହାରାଜ ପରୀକ୍ଷିତଙ୍କୁ କହିଲେ ଯେ ରାଜନ ତୁମର ମୃତ୍ୟୁ ସମୟ ଉପସ୍ଥିତ, ତେଣୁ ତୁମେ ବ୍ରାହ୍ମଣମାନଙ୍କୁ ମୁନି ଋଷିମାନଙ୍କୁ ଦାନ କର, ତେଣୁ ଏ ଦାନ କଲେ ତୁମର ଭଲ ହେବ, ମଙ୍ଗଳ ହେବ। ମହାରାଜ ପରୀକ୍ଷିତ ଏପରି ଉତ୍ତରକୁ ପସନ୍ଦ କରିଥିଲେ, କାରଣ ସେ ଜାଣିଥିଲେ ଏହାର ଉତ୍ତର କ'ଣ ହେବ। ତେଣୁ ଅନ୍ୟମାନେ ଯେଉଁମାନେ ଜ୍ଞାନ ମାର୍ଗରେ ଅନୁସରଣ କରୁଥାନ୍ତି ସେମାନେ ଉତ୍ତର ଦେଲେ ଯେ ରାଜନ, ତୁମେ ବର୍ତ୍ତମାନ ଜ୍ଞାନର ଅନୁଶୀଳନ କର। ପରୀକ୍ଷିତ ମହାରାଜ ଏପରି ଉତ୍ତରରେ ମଧ୍ୟ ସନ୍ତୁଷ୍ଟ ହେଲେ। କେହି ଯୋଗୀ ସେଠାରେ ଉପସ୍ଥିତ ଥିଲେ, ସେମାନେ କହିଲେ ଯେ ରାଜନ, ତୁମେ ବର୍ତ୍ତମାନ ଅଷ୍ଟାଙ୍ଗ ଯୋଗର ଅଭ୍ୟାସ କର। କିନ୍ତୁ ପରୀକ୍ଷିତ ମହାରାଜ ସେ ଉତ୍ତରରେ ମଧ୍ୟ ସନ୍ତୁଷ୍ଟ ହେଲେ ନା। ସେ ଏପରି ଏକ ମହାନ ଋଷିଙ୍କର ପ୍ରତୀକ୍ଷା କରୁଥିଲେ ଯେ ତାଙ୍କୁ ଏ ପ୍ରଶ୍ନର ସଠିକ ଉତ୍ତର ଦେଇପାରିବେ। ତେଣୁ ଭଗବତ ଇଚ୍ଛାରେ ପ୍ରେରିତ ହୋଇ ବ୍ୟାସନନ୍ଦନ ସୁଖଦେବ ଗୋସ୍ୱାମୀ ସେହି ସମୟରେ ସେଠାରେ ଆସି ଉପସ୍ଥିତ ହେଲେ। ଯଦିଓ ସୁଖଦେବ ଗୋସ୍ୱାମୀ ଦେଖିବା ପାଇଁ 16 ବର୍ଷର ଯୁବକ ପରି ଦେଖାଯାଉଥିଲେ ଏବଂ ଅତ୍ୟନ୍ତ ସୁନ୍ଦର ତାଙ୍କର ରୂପ ଥିଲା, କିନ୍ତୁ ସେ ସବୁ ସମୟରେ କୃଷ୍ଣ ଚିନ୍ତାରେ ନିମଗ୍ନ ଥିଲେ। ହରେର ଗୁଣ କ୍ଷିପ୍ତମତି ଭଗବାନ ବାବରାୟଣୀ ବ୍ୟାସନନ୍ଦନ ସୁକୃତ ଗୋସ୍ୱାମୀ ସବୁ ସମୟରେ ହରେର ଗୁଣ କ୍ଷିପ୍ତମତି ତାଙ୍କର ମନ ଭଗବାନ ହରିଙ୍କର ଗୁଣାବଳୀ କୀର୍ତ୍ତନରେ ନିମଗ୍ନ ଥାଏ। ଭଗବାନ ହରି କୃଷ୍ଣଙ୍କର ଗୁଣାବଳୀ ସେ ସବୁ ସମୟରେ ଚିନ୍ତନରେ ତାଙ୍କର ମନ ନିମଗ୍ନ ଥିଲା। ତେଣୁ ତାଙ୍କର ବାହ୍ୟ ଜ୍ଞାନ ନଥିଲା ଯେ ତାଙ୍କର ଗୋଟିଏ ଶରୀର ରହିଛି, ଶରୀର ପାଇଁ ବସ୍ତ୍ରର ଆବଶ୍ୟକତା ସେ ଅନୁଭବ କରିପାରୁନଥିଲେ। ତେଣୁ ସେ ଉଲଗ୍ନ ହେଇ ଚାଲିଥିଲେ, କିନ୍ତୁ ତାଙ୍କର ମନ କୃଷ୍ଣଙ୍କର ରୂପ ଗୁଣ ଲୀଳା ଚିନ୍ତନରେ ନିମଗ୍ନ। ସେ ବାହାରକୁ ଦେଖୁନାହାନ୍ତି, ସାଗର ଜଙ୍ଗମ ଦର୍ଶନ କରୁନାହାନ୍ତି, ସେ ସବୁଠାରେ ଭଗବାନ କୃଷ୍ଣଙ୍କର ଦର୍ଶନ କରୁଛନ୍ତି। ସାଗର ଜଙ୍ଗମ ଦେଖେ ନା ଦେଖେ ତାର ମୂର୍ତ୍ତି, ସର୍ବତ୍ର ହେ ତାର ଇଷ୍ଟଦେବ ସ୍ତୁତି। ଯେ ମହାନ ଭାଗବତ ଭକ୍ତ ସେ ସାଗର ଜଙ୍ଗମ ଯାହା କିଛି ଦେଖେ ତା ଆଖି ଆଗରେ ପଡ଼େ, ପ୍ରତିଟି ବସ୍ତୁରେ ପ୍ରତିଟି ବ୍ୟକ୍ତିର ହୃଦୟରେ ସେ ନିଜର ଆରାଧ୍ୟଙ୍କୁ ଦର୍ଶନ କରେ, ନିଜର ପ୍ରିୟ ପ୍ରଭୁ କୃଷ୍ଣଙ୍କୁ ଦର୍ଶନ କରେ। ସେ ଆଉ କିଛି ବାହ୍ୟ ରୂପ ଦେଖେ ନା। ତେଣୁ ଶ୍ରୀ ସୁଖଦେବ ଗୋସ୍ୱାମୀ ଭଗବାନ ହରିଙ୍କର ଚିନ୍ତାରେ ନିମଗ୍ନ ହୋଇ ସେ ସ୍ଥାନରେ ଆସି ଯେତେବେଳେ ପହଞ୍ଚିଲେ, ତାଙ୍କୁ ଦର୍ଶନ କରି ସେଠାରେ ଉପସ୍ଥିତ ଥିବା ମୁନି ଋଷିମାନେ ଦଣ୍ଡାୟମାନ ହେଇ ତାଙ୍କୁ ପ୍ରଣାମ କଲେ, ସମ୍ମାନ ପ୍ରଦର୍ଶନ କଲେ। ଏବଂ ପରୀକ୍ଷିତ ମହାରାଜ ଏପରି ଏକ ମୁନିବରଙ୍କୁ ପ୍ରାପ୍ତ ହୋଇ ତାଙ୍କର ଚରଣରେ ଭୂମିଷ୍ଠ ପ୍ରଣାମ କରି ତାଙ୍କୁ ଆସନ ପ୍ରଦାନ କରି ଅତ୍ୟନ୍ତ ବିନମ୍ର ଚିତ୍ତରେ ଶୁକଦେବ ଗୋସ୍ୱାମୀଙ୍କୁ ପ୍ରଶ୍ନ କଲେ। ସେହି ପ୍ରଶ୍ନ ଅତ ପୃଷ୍ଠାମି ସଂସିଦ୍ଧି ଯୋଗୀନାମ କରଣ ଗୁରୁ ପୁରୁଷ ସେ ତେଣୁ ପରୀକ୍ଷିତ ମହାରାଜ ଶୁକଦେବ ଗୋସ୍ୱାମୀଙ୍କୁ ପ୍ରଶ୍ନ କରୁଛନ୍ତି ଯେ ହେ ଯୋଗୀମାନଙ୍କ ମଧ୍ୟରେ ମହାନ ଯୋଗୀ, ପରମ ଯୋଗୀ, ଶ୍ରେଷ୍ଠ ଯୋଗୀ, ଯୋଗୀନାମ ପରମ ଗୁରୁ, ପରମ ଶ୍ରେଷ୍ଠ ଯୋଗୀ, ଯୋଗୀମାନେ ଯେ ଭଗବାନଙ୍କ ଚିନ୍ତନରେ ଯୁକ୍ତ ହୋଇଛନ୍ତି ସେ ହେଉଛନ୍ତି ଯୋଗୀ। ତେଣୁ ହେ ପରମ ଯୋଗୀ ଆପଣ କୃପା କରି କୁହନ୍ତୁ, ଅପହ ପୃଥ୍ୱାମୀ ସଂସିଦ୍ଧି ବ୍ୟକ୍ତିର ଜୀବନରେ ସିଦ୍ଧି ଲାଭର ଉପାୟ କ'ଣ, କିପରି ଭାବରେ ମନୁଷ୍ୟ ଜୀବନରେ ସିଦ୍ଧି ଲାଭ କରିପାରିବ, ତାର ପ୍ରକୃତ କର୍ତ୍ତବ୍ୟ କ'ଣ, କିପରି ଭାବରେ କ'ଣ କଲେ ସେ ସିଦ୍ଧି ଲାଭ କରିପାରିବ। ଅତଃ ପୃଥ୍ୱାମୀ ସଂସିଦ୍ଧି ଯୋଗୀନାମ ପରମ ଗୁରୁ ପୁରୁଷ ସେ କାର୍ଯ୍ୟ, ତେଣୁ ସିଦ୍ଧି ଲାଭ କରିବା ପାଇଁ ବ୍ୟକ୍ତିର କ'ଣ କର୍ତ୍ତବ୍ୟ ହେବା ଉଚିତ, ଜୀବନରେ ବ୍ୟକ୍ତି କ'ଣ କରିବା ଉଚିତ। ଏବଂ ମ୍ରିୟମାଣ ସେ ସର୍ବଥା, ଏବଂ ଯେଉଁ ବ୍ୟକ୍ତି ମ୍ରିୟମାଣ, ଯାହାର ମୃତ୍ୟୁ ଆସନ୍ନ, ଯାହାର ମୃତ୍ୟୁ ଅତି ନିକଟରେ ଯେ ମରିବାକୁ ଯାଉଛି, ତାର କ'ଣ କର୍ତ୍ତବ୍ୟ ହେବା ଉଚିତ। ତେଣୁ ଏ ପ୍ରଶ୍ନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ପ୍ରଶ୍ନ ଏବଂ ଶ୍ରୀ ଶୁକଦେବ ଗୋସ୍ୱାମୀ ଏପରି ପ୍ରଶ୍ନ ଶ୍ରବଣ କରି ଅତ୍ୟନ୍ତ ପ୍ରସନ୍ନ ହେଲେ। କାରଣ ଯେତେବେଳେ ଆମେ ସାଧୁମାନଙ୍କ ନିକଟକୁ ଅର୍ଥାତ୍ ଭକ୍ତମାନଙ୍କ ନିକଟକୁ ଯାଉ, ସାଧୁମାନେ ଭକ୍ତ, ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଯେ ପ୍ରକୃତ ସାଧୁ କିଏ, କେବଳ ଗେରୁଆ ବସ୍ତ୍ର ପିନ୍ଧିଲେ କେହି ସାଧୁ ହୁଅନ୍ତି ନା, ବା ଦାଢ଼ି ବାଳ ବଢ଼େଇ ଦେଲେ କେହି ସାଧୁ ହୁଅନ୍ତି ନା। ଆଜିକାଲି ସାଧୁ ହେବା ବହୁତ ସହଜ, દાઢી વાળો વળે ગેરવા વસ્ત્ર પહેરી અનેક લોકો સાધુ હોય છે. કેન્દ્ર ભગવાન શ્રીકૃષ્ણ કહું છે પ્રકૃત સાધુ કીએ અતિચાર ભજંત મન અનન્ન સાધુદેવ સમંતવ્ય સમ્યક વ્યવસ્થિત હોય. એપરિક કોણસી દુરાચારી વ્યક્તિ મધ્ય તાર દુરાચાર ત્યાગ કરે જદી ભગવાન કૃષ્ણ ભજન કરે અનન્ય ભજન કરે ના અન્ય અનન્ય કૃષ્ણ જેવા કેવળ ભક્ત હોય તાંકર ભજન કરે તાંકર પૂજા કરે તાંકર શરણ ગ્રહણ કરે તાહલે સાધુરેવ સમંતવ્ય સે વ્યક્તિકુ સાધુ પુરુષ કહેવા ઉચિત અર્થાત જે કૃષ્ણ ભક્ત તે પ્રકૃત સાધુ મહાત્મનાત્મા પાર્થ દૈવી પ્રકૃતિ આશ્રિત ભજંતી અનન્ય મનસ જ્ઞાતા હુતાદિ અભ્યય જે પ્રકૃત મહાત્મા સે ભગવાન કૃષ્ણ કહુચ્છ મોર દૈવી પ્રકૃતિ આશ્રિત દૈવી પ્રકૃતિ જોગમાયાંકર આશ્રય રહીથાય મોર ભક્ત એવં ભજંતી અનન્ય મનસ મોર ભજન અનન્ય ભાવરે સે કરીથાય સે પ્રકૃત મહાત્મા. તેણુ પરિચિત મહારાજંકર એ પ્રશ્નરે શ્રી સુખદેવ ગોસ્વામી અત્યંત આનંદિત હેલે એવં જતેવેળે સાધુમાનંક નિકટકુ કઈ જાણતી પ્રકૃત તાંકુ કણ પ્રશ્ન કરવા ઉચિત જાણવા ઉચિત સાધુમાનંક નિકટકુ જઈ અનેક સમયરે લોકમાને જિજ્ઞાસા કરીથાંતે જે આજ્ઞા આપણક જન્મસ્થાનટા કોઠી આપણક ઘરટા કોઠી થિલા ઈ સાધુમાનંક નિકટકુ જઈ એપરી પ્રશ્ન કરાજાય સાધુમાનંક નિકટકુ ગલે પ્રકૃત મંગળ પણ કણ પ્રશ્ન કરવા ઉચિત જાણવા ઉચિત. શુક્રદેવ ગોસ્વામી મહારાજ પરિચિત જિજ્ઞાસા કલે જે આજ્ઞા આપણ કાંઈ ઉલગ્ન ભ્રમણ કરું આપણ ઘર કહું એ પ્રશ્ન કરું સે એક મહત્વપૂર્ણ પ્રશ્ન કરું જગતર મંગળ તેણુ આમર કિપરી મંગળ સેથપાઈ સાધુમાન પ્રશ્ન કરવા ઉચિત તાહલે આમે તાંકઠાર દિગ્દર્શન પ્રાપ્ત તેણુ જતેવેળે પરિચિત મહારાજ એપરી પ્રશ્ન કલે શ્રી શુકદેવ ગોસ્વામી મહારાજ પરિચિત પ્રશ્નર ભૂયસી પ્રશંસા કરે ભૂરી ભૂરી પ્રશંસા કરે બરિયા પ્રશ્ન કૃતો લોક હિતમ નૃત હે રાજન તુમે વર્તમાન જે પ્રશ્ન કરીચ એ પ્રશ્ન અત્યંત શ્રેષ્ઠ પ્રશ્ન સમસ્ત પ્રશ્નમાન મધ્યરે સર્વશ્રેષ્ઠ પ્રશ્ન બરિયા એ સતે પ્રશ્ન કૃત લોક હિતમ કાહીકી એ પ્રશ્ન શ્રેષ્ઠ સર્વશ્રેષ્ઠ કૃત લોક હિતમ નૃત જનસાધારણકર મંગળ પણ તમે એ પ્રશ્ન કરી કેવળ નિજ પણ એ પ્રશ્ન કરી ના નિજે કિપરી તુમર ઉન્નતિ હો સેપાઇ પ્રશ્ન કરી ના જનતાર મંગળ પણ એ પ્રશ્ન કરી તેણુ કૃત લોક હિત આત્મવિત સંમત કુંસા સ્વત વ્યાધિત જતર એવું એ પ્રશ્ન આત્મવિત માનક દ્વારા સંમત પ્રશ્ન જેમને આત્મતત્વકુ જાણી આત્મ સાક્ષાત્કાર લાભ કરી એ પ્રશ્નકુ સ્વીકાર કરી બા સંમતિ પ્રદાન કરી એ પ્રશ્ન એવું એ પ્રશ્નર ઉત્તર સ્વત બાદિત જપર સમસ્ત સ્વર્ણીય વિષય માનક મધ્યરે શ્રેષ્ઠ સ્વર્ણીય વિષય ଆମେ ଦୁନିଆରେ ବିଭିନ୍ନ କଥା ସବୁ ଶ୍ରବଣ କରୁଛୁ ରାଜନୀତିର କଥା ଗ୍ରାମ୍ୟ କଥା ଏସବୁ ଆମେ ଶୁଣୁଛେ ସବୁ ସମୟରେ ଦିନ ରାତି ଆମେ ଦେଖିବା ଲୋକମାନେ ଗପ ସପ କରୁଛନ୍ତି ସବୁ ଏଇ କଥା ଶ୍ରବଣରେ କେହି ଗପ ସପ କରିଥିଲେ ଆମମାନଙ୍କର କାନ ଚାଲିଯାଉଛି କ'ଣ କଥା ହେଉଛନ୍ତି ଶୁଣିବା କେହି ଲୁଚି ଛପି ଶୁଣୁଛନ୍ତି କେହି ଅଂଶ ସେ କଥା ରେ ଅଂଶଗ୍ରହଣ କରି ଶ୍ରବଣ କରୁଛୁ, ସେଥିରେ ଆଗ୍ରହ ବହୁତ, ଲୋକମାନେ ଗପସପ ହେଲେ ବହୁତ ଲୋକ ଆସି ସେଠି ରୁଣ୍ଡାଇବେ, ରାଜନୀତି କଥା ହେଉଛି, ଗ୍ରାମ୍ୟ କଥା ହେଉଛି, ବହୁତ ଲୋକ ସେଠି ଏକାଠି ହେଉଛନ୍ତି, କ୍ରିଶ୍ଚିଆନ କଥା ହେଉଛି, ସେଠିକି ଲୋକଙ୍କର ଆଗ୍ରହ, ବହୁତ କମ୍ ଲୋକ ଆସନ୍ତି ଭଗବାନଙ୍କର କଥା ଶ୍ରବଣ କରିବା ପାଇଁ। ତେଣୁ ସ୍ୱତଃ ଗୋସ୍ୱାମୀ କହୁଛନ୍ତି ଯେ ଏହି ପ୍ରଶ୍ନର ଉତ୍ତର ସବୁଠାରୁ ଶ୍ରେଷ୍ଠ ଶ୍ରବଣୀୟ ବିଷୟ, ଏହି ପ୍ରଶ୍ନର ଉତ୍ତର ହିଁ ସମସ୍ତଙ୍କର ଶୁଣିବା ଉଚିତ। କାହିଁକି ନା ଏହି ପ୍ରଶ୍ନର ଉତ୍ତର ଶ୍ରବଣ କଲେ ଆମେ ପ୍ରସ୍ତୁତ ଆମ ଜୀବନର ଗତିପଥକୁ ବଦଳାଇବା, କିପରି ଆମେ ଜୀବନରେ ସିଦ୍ଧି ଲାଭ କରିବା ତାର ଉପାୟକୁ ଆମେ ଜାଣିପାରିବା, ଏବଂ ଆମର କର୍ତ୍ତବ୍ୟକୁ ଜାଣିଲେ ଆମେ ସେ କର୍ତ୍ତବ୍ୟକୁ ପାଳନ କରିବା ଜୀବନ, ଏବଂ ମୃତ୍ୟୁ ପାଇଁ ଆମେ ପ୍ରସ୍ତୁତ ହେବା। ଯଦି ଆମେ ମୃତ୍ୟୁ ପାଇଁ ପ୍ରସ୍ତୁତ ହେଇଛେ ତାହେଲେ ମୃତ୍ୟୁର କୌଣସି ଭୟ ରହିବ ନା। ଆମର ଭୟ ରହୁଛି ମୃତ୍ୟୁ ପାଇଁ କାହିଁକି, ଯେହେତୁ ଆମେ ମୃତ୍ୟୁ ପାଇଁ ପ୍ରସ୍ତୁତ ନ, ଆମେ ଜାଣିନୁ କିପରି ଭାବରେ ମୃତ୍ୟୁର ସମ୍ମୁଖୀନ ହେବାକୁ ହେବ, ସେଥିପାଇଁ ଆମେ ମୃତ୍ୟୁର ନାମ ଶୁଣିବା ମାତ୍ରେ ଭୟଭୀତ ହେଇଯାଉଛୁ। କିନ୍ତୁ ଯଦି ଆମେ ମୃତ୍ୟୁ ପାଇଁ ପ୍ରସ୍ତୁତ ଅଛୁ ତାହେଲେ ମୃତ୍ୟୁ ପାଇଁ ଆମେ କେବେ ଭୟଭୀତ ହେବା, ଯେତେବେଳେ ମୃତ୍ୟୁ ଆସିଲେ ମଧ୍ୟ ଆମର ଭୟ ନା। ତେଣୁ ପରୀକ୍ଷିତ ମହାରାଜଙ୍କର ଏହି ପ୍ରଶ୍ନ ଶ୍ରେଷ୍ଠ ପ୍ରଶ୍ନ ଥିଲା, ସେଥିପାଇଁ ଶ୍ରୀକଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ତାଙ୍କର ଏ ପ୍ରଶ୍ନ ପାଇଁ ଭୂୟସୀ ପ୍ରଶଂସା କଲେ, ସାଧୁବାଦ ଅର୍ପଣ କଲେ। ଏବଂ ବର୍ତ୍ତମାନ ଶ୍ରୀକଦେବ ଗୋସ୍ୱାମୀ ଏ ପ୍ରଶ୍ନର ଉତ୍ତର ଦେଉଛନ୍ତି ପରୀକ୍ଷିତ ମହାରାଜ କହୁଛନ୍ତି, ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶୋକବ୍ୟ କୀର୍ତ୍ତିକବ୍ୟ ସ୍ମର୍ତ୍ତବ୍ୟ ଇଚ୍ଛତାଂ ଅଭୟଂ। ହେ ରାଜନ୍, ତୁମେ ଯଦି ଏହି ମୃତ୍ୟୁ ଭୟରୁ ରକ୍ଷା ପାଇବାକୁ ଚାହଁ, ନିର୍ଭୟ ହେବାକୁ ଚାହଁ, ତାହେଲେ ତୁମକୁ କ'ଣ କରିବା ଉଚିତ? ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି। ହେ ଭାରତ ଅର୍ଥାତ୍ ଭରତ ବଂଶଜ, ସେହି ଭଗବାନ ସର୍ବାତ୍ମା ଯେ ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ନିବାସ କରୁଛନ୍ତି, ଯେ ଏକ ସମୟରେ ନିଜର ଧାମ ଗୋଲକ ବୃନ୍ଦାବନରେ ନିତ୍ୟ ଲୀଳାବିଳାସ କରୁଛନ୍ତି, ଏବଂ ଏକ ସମୟରେ ସମସ୍ତ ପ୍ରାଣୀ ସମସ୍ତ ଅଣୁ ପରମାଣୁ ଭିତରେ ବ୍ୟାପ୍ତ ରହିଛନ୍ତି, ସମସ୍ତ ପ୍ରାଣୀମାନଙ୍କ ହୃଦୟରେ ପରମାତ୍ମା ରୂପରେ ରହିଛନ୍ତି, ତେଣୁ ସେହି ସର୍ବାତ୍ମା ଭଗବାନ ଯିଏକି ଈଶ୍ୱର, ଭଗମାନେ ଐଶ୍ୱର୍ଯ୍ୟ, ଭଗବାନ ମାନେ ଯେ ସର୍ବ ଐଶ୍ୱର୍ଯ୍ୟ ଯୁକ୍ତ, ସମସ୍ତ ଐଶ୍ୱର୍ଯ୍ୟର ଅଧିକାରୀ, ଅର୍ଥାତ୍ ଭଗବାନଙ୍କର ଛଅଟି ଐଶ୍ୱର୍ଯ୍ୟ ରହିଛି। ତେଣୁ ସାଧାରଣ ବ୍ୟକ୍ତି ଏହି ଭଗବାନଙ୍କର ସମକକ୍ଷ ହୋଇପାରିବ ନାହିଁ। ଯେଉଁମାନେ ନିଜକୁ ଭଗବାନ ବୋଲି ଘୋଷଣା କରୁଛନ୍ତି ସେମାନଙ୍କ ନିକଟରେ ସର୍ବ ଐଶ୍ୱର୍ଯ୍ୟ ନାହିଁ, ତେଣୁ ଆମେ ଜାଣିବା ଦରକାର ଯେ ପ୍ରକୃତ ଭଗବାନ କିଏ, ତାଙ୍କର କ'ଣ ଛଅଟି ଐଶ୍ୱର୍ଯ୍ୟ ରହିଛି। ଯେ ଭଗବାନ ହେଉଛନ୍ତି ପରମ ସୁନ୍ଦର, ସର୍ବସୌନ୍ଦର୍ଯ୍ୟର ଆଧାର, ତାଙ୍କ ପରି ସମକକ୍ଷ ବା ତାଙ୍କଠାରୁ ବହୁତ ସୁନ୍ଦର କେହି ହୋଇପାରିବେନି ସଂସାର। ଭଗବାନ ଯଶସ୍ୱୀ, ତାଙ୍କ ପରି ଯଶବାନ ମଧ୍ୟ ସଂସାରରେ କେହି ନାହାନ୍ତି। ଆମେ ଦେଖୁ କେହି କେହି ଲୋକ ବିଭିନ୍ନ କାର୍ଯ୍ୟ କରି ଯଶ ଅର୍ଜନ କରିଥାନ୍ତି, କିନ୍ତୁ କିଛି ସମୟ ପରେ ଲୋକେ ଭୁଲିଯାଆନ୍ତି ସେମାନେ, କିନ୍ତୁ ଭଗବାନଙ୍କର ଯଶ ସୃଷ୍ଟିର ଆରମ୍ଭରୁ ଏପର୍ଯ୍ୟନ୍ତ ମଧ୍ୟ ତାଙ୍କର ଯଶର ଗୁଣଗାନ ହୋଇଛି। ସେଥିପାଇଁ ତାଙ୍କୁ ଉତ୍ତମ ଶ୍ଳୋକ ବୋଲି କୁହାଯାଏ। ଉତ୍ତମ ଶ୍ଳୋକ ଦ୍ୱାରା ତାଙ୍କର ଯଶ କୀର୍ତ୍ତିତ ହେଉଛି, ହେଉଛି ଏବଂ ହେଉଥିବ ସୃଷ୍ଟିର ଅନ୍ତ ପର୍ଯ୍ୟନ୍ତ। ତେଣୁ ପରମ ଯଶସ୍ୱୀ, ତାଙ୍କ ପରି ଯଶସ୍ୱୀ କେହି ହୋଇପାରିବେ, ତାଙ୍କର ସମକକ୍ଷ ବା ତାଙ୍କଠାରୁ ବଳି କରି ଅଧିକ ଯଶସ୍ୱୀ କେହି ହୋଇପାରିବେ। ଏବଂ ଭଗବାନଙ୍କର ଆଉ ଗୋଟିଏ ଗୁଣ, ସେ ଅତ୍ୟନ୍ତ ବଳଶାଳୀ, ଶକ୍ତିବାନ। ଦୁନିଆରେ କେହି କେହି ଶକ୍ତିଶାଳୀ ବ୍ୟକ୍ତି ରହିପାରନ୍ତି, କିନ୍ତୁ ଭଗବାନ କୃଷ୍ଣଙ୍କ ପରି ସେମାନେ ଶକ୍ତିଶାଳୀ ହୋଇପାରିବେ। କଂସର 10,000 ହାତୀର ବଳ ଥିଲା, କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ମାତ୍ର 11 ବର୍ଷର ବାଳକ, ସେତେବେଳେ 10,000 ବଳଯୁକ୍ତ କଂସକୁ ସେ ଅନାୟାସରେ ବିନା ଅସ୍ତ୍ରଶସ୍ତ୍ରରେ ତାକୁ ବଧ କଲେ। ତେଣୁ ଭଗବାନଙ୍କର ବଳ ସମ୍ମୁଖରେ ଆମର ବଳ ଅତି ନ୍ୟୁନ, ଏବଂ ଆମର ବଳ ସବୁ ତ ଭଗବାନଙ୍କ ଠାରୁ ହିଁ ଆସୁ, ସେ ପ୍ରଦାନ କରୁଛନ୍ତି ଶକ୍ତି। ଏବଂ ଭଗବାନ ସେ ହେଉଛନ୍ତି ସବୁଠାରୁ ବଳି ଧନୀ ବ୍ୟକ୍ତି, ସେ ହେଉଛନ୍ତି ଲକ୍ଷ୍ମୀପତି। ସାରା ଜଗତ ଲକ୍ଷ୍ମୀଦେବୀଙ୍କର ପୂଜା କରୁଛି ଧନ ପ୍ରାପ୍ତି ପାଇଁ, କିନ୍ତୁ ଭଗବାନ କୃଷ୍ଣ ହେଉଛନ୍ତି ଲକ୍ଷ୍ମୀପତି। ଲକ୍ଷ୍ମୀ ଦେବୀ ତାଙ୍କର ପତ୍ନୀ, ତେଣୁ ତାଙ୍କର ଧନର କୌଣସି ଅଭାବ ନାହିଁ। ପ୍ରକୃତପକ୍ଷେ ଆମେ ଧନର ପ୍ରାପ୍ତି ହେଉଛେ ଭଗବାନଙ୍କର କୃପା, ଆମ ପରିଶ୍ରମ ହେତୁ ନୁହେଁ, ଭଗବାନଙ୍କ କୃପାରୁ ଆମେ ଧନ ପ୍ରାପ୍ତ ହେଉ। ତେଣୁ ସଂସାର ଯେତେବେଳେ ଧନୀ ବ୍ୟକ୍ତି ଯେଉଁମାନେ ଅଛନ୍ତି, ସେମାନେ ମଧ୍ୟ କୃଷ୍ଣଙ୍କର କୃପାରୁ ହିଁ ଧନ ପ୍ରାପ୍ତ ହେଉଛି। ଯଦି ଭଗବାନ ଚାହିଁବେ ଗୋଟିଏ ମୁହୂର୍ତ୍ତରେ ତାଙ୍କର ଧନ ଚାଲିବ, ସେମାନେ ଦାଣ୍ଡର ଭିକାରୀ ହେବେ। ତେଣୁ ଭଗବାନଙ୍କ ପରି ସମକକ୍ଷ ଧନୀ କେହି ହୋଇପାରିବେ। ଏବଂ ଭଗବାନ ହେଉଛନ୍ତି ଜ୍ଞାନବାନ, ଯେ ସମସ୍ତ ସୃଷ୍ଟି ସମସ୍ତ ପ୍ରାଣୀମାନଙ୍କ ସମ୍ବନ୍ଧରେ ସେ ଜ୍ଞାନ ରଖିଥାଏ। ସମସ୍ତ ଜ୍ଞାନର ଉତ୍ସ ହେଉଛନ୍ତି ଭଗବାନ କୃଷ୍ଣ, ପ୍ରକୃତ ଜ୍ଞାନ ତାଙ୍କଠାରୁ ଆସୁ, ତେଣୁ ସଂସାରରେ ତାଙ୍କ ପରି କେହି ଜ୍ଞାନୀ ହୋଇପାରିବେ। ଏବଂ ସେ ବୈରାଗ୍ୟ ଉତ୍ତମ, ଭଗବାନ ଶ୍ରୀକୃଷ୍ଣ ସବୁକିଛି ଥାଇ ମଧ୍ୟ ସେ କେଉଁଠି ପ୍ରତି ଆସକ୍ତ ନୁହଁ, ତେଣୁ ସେ ପରମ ବୈରାଗୀ। ତାଙ୍କ ପରି ବୈରାଗ୍ୟ ପ୍ରଦର୍ଶନ କେହି କରିପାରିବେ ନାହିଁ। ସେହି ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଚୈତନ୍ୟ ମହାପ୍ରଭୁ ରୂପରେ ଆସିଲେ, ସେ ବୈରାଗ୍ୟର ପରାକାଷ୍ଠ ପ୍ରଦର୍ଶନ କଲେ ସନ୍ନ୍ୟାସୀ ଭାବରେ। ତେଣୁ ଦୁନିଆରେ ଯେତେ ସନ୍ନ୍ୟାସୀ ଅଛନ୍ତି, ତାଙ୍କ ପରି ସନ୍ନ୍ୟାସୀ କେହି କେବେ ହୋଇପାରିବେ ଚୈତନ୍ୟ ମହାପ୍ରଭୁ ରୂପରେ। ବୈରାଗ୍ୟର ମୃତ୍ୟୁମନ୍ତ ପ୍ରତୀକ ଶ୍ରୀ ଚୈତନ୍ୟ ମହାପ୍ରଭୁ। ତେଣୁ କୁହାଯାଇଛି ଯେ ଶ୍ରୀ ଚୈତନ୍ୟ ମହାପ୍ରଭୁ ପ୍ରକୃତ ବୈରାଗ୍ୟର ଶିକ୍ଷା ଦେଇଛନ୍ତି, ତେଣୁ ସେ ହେଉଛନ୍ତି ପରମ ବୈରାଗୀ। ତାଙ୍କ ପରି ଏ ଶକ୍ତି କାହା ପାଖରେ ନା। ତେଣୁ ସେଇ ଯେଉଁ ଭଗବାନ ଯିଏକି ଈଶ୍ୱର ପରମ ନିୟନ୍ତ୍ରଣକାରୀ ଏବଂ ହରି, ଭଗବାନଙ୍କର ଅନ୍ୟ ନାମ ହେଉଛି ହରି, ତାଙ୍କୁ ହରି ବୋଲି ସମ୍ବୋଧନ କରାଯାଉଛି। ଅର୍ଥାତ୍ ସେ ସମସ୍ତଙ୍କର ଦୁଃଖକୁ ହରଣ କରିଥାନ୍ତି, ସେଥିପାଇଁ ସେ ହରି। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ହେ ରାଜନ୍, ତୁମେ ଯଦି ନିର୍ଭୟ ହେବା ପାଇଁ ଚାହ, ମୃତ୍ୟୁ ଭୟରୁ ରକ୍ଷା ପାଇବା ପାଇଁ ଚାହ, ତାହେଲେ ତସ୍ମାତ୍ ସର୍ବାତ୍ମନା ରାଜନ୍, ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି, ସ୍ୱତବ୍ୟ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟ, ତାହେଲେ ତୁମେ ସେହି ଭଗବାନ ଈଶ୍ୱର ହରି କଥା ଶ୍ରବଣ କର। ତୁମେ ଯଦି ମୃତ୍ୟୁ ଭୟରୁ ରକ୍ଷା ପାଇବା ପାଇଁ ଚାହୁଁଛ, এবং এআই হচ্ছে মানুষের জীবনের কর্কট মাত্রা, যে ব্যক্তি সংসার ভয়ের রক্ষা পাইবাকে হলে ভগবান কৃষ্ণের কথা তাকে শ্রবণ করা উচিত। ভক্তঙ্ মুখর বৈষ্ণব মুখর শ্রবণ করা উচিত, শ্রোতব্য কীর্তিতব্য। এবং আমি ভগবান গুণ লীলা অন্যকু অন্য সম্মুখে কীর্তন করা উচিত, অন্যকু কহিবা উচিত, যারে দেখ তারে কহ কৃষ্ণ উপদেশ। আমি যাহা কৃষ্ণ ভগবান কৃষ্ণের উপদেশ সম্বন্ধে জানিছি তাকে অন্যকু কহিবা, অন্যের জীবনকু ধন্য করিবা পাই, তাকে আনন্দর মার্গ প্রদর্শন করিবা পাই অন্যকু আমি প্রবর্তিত করিবা বা উপদেশ কথা কহিবা কৃষ্ণ। এবং তা সহিত আমি ভগবান গুণ কীর্তন সহিত নাম কীর্তন করিবা, হরে কৃষ্ণ হরে কৃষ্ণ 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 হরে হরে, হরে রাম হরে রাম রাম হরে হরে। এবং ভগবান নাম কীর্তন এবং গুণ লীলা কীর্তন। তেমন সুস্থ যে হে রাজন, তুমি ভগবান কথা শ্রবণ কর এবং তাঁকর গুণ এবং নাম কীর্তন কর, স্বতব্য কীর্তিতব্য, কারণ ভগবান কৃষ্ণ হি শ্রবণীয় এবং কীর্তনর বিষয়, তাঁকর নাম এবং গুণ লীলা কীর্তনর বিষয়। এবং স্মর্তব্য সবু সময় কৃষ্ণঙ্কর কথা স্মরণ করিয়া, স্মরণ করিবা মন ভিতরে, আমি যেতে অধিক শ্রবণ করিবা, যেতে অধিক ভগবান নাম গুণ কীর্তন করিবা, সেতে অধিক আমার মন ভিতরে স্মরণ হব, ভগবান কৃষ্ণের কথা স্মরণ হব, তাহলে আমার আর মৃত্যুর ভয় রহব না। তাহলে আমি কহিবা এই প্রশ্ন করিপারন্তি, তাহলে যে এই কার্য করছেন সে মৃত্যু হব না বা মৃত্যু হয়নি, সে মৃত্যু হব, কিন্তু তাঁক মৃত্যু এবং যে এই কার্য করু না সে মৃত্যুর পার্থক্য রয়েছে। কম পার্থক্য, যে ভগবান কৃষ্ণের ভক্তি আচরণ করু না, যে ভগবান কৃষ্ণের কথা শ্রবণের আগ্রহ না, যে মুখে ভগবান নাম কিঞ্চিত হো না, নাম উচ্চারিত হো না, যে মন ভিতরে ভগবান কৃষ্ণের স্মরণ করু না, সেতবে মৃত্যু হুয়ে সেতবে যমদূত মানে আসতে সেপরি ব্যক্তি ধরি নেওয়া এবং যমদূত মানুষ দেখি সে ব্যক্তি ভয়ভীত হয়ে যায়। তাহলে আমি দেখ অনেক সময় মৃত্যু শয্যার পড়ি সেপরি ব্যক্তি মলমূত্র ত্যাগ করে দিয়ে ভয়ভীত হয়ে যমদূত মানুষ দেখ, আপন মানুষ দেখিবে মৃত্যু শয্যার এই কেই মলমূত্র ত্যাগ করে ভয়ভীত হয়ে বিকট মূর্তি দর্শন করে যমদূত মানুষ সে ভয়ভীত হয়েছে। এবং যমদূত মানে সে দণ্ডিত করেছেন সে প্রসঙ্গ আমি আলোচনা করিবা কালি, কিন্তু যে ভগবান কৃষ্ণের ভক্ত সে যমদূত মানে আসতে না, যে কৃষ্ণের ভক্ত যে ভগবান কৃষ্ণের কথা শ্রবণ করছেন, যে মুখে ভগবান কৃষ্ণের নাম উচ্চারিত হচ্ছে, যে মন ভিতরে সবু সময় ভগবান কৃষ্ণের স্মরণ করছেন, তাঁকর রূপ গুণ লীলা স্মরণ করছেন, সে মৃত্যু সময় যমদূত মানে সে নেওয়া আসতে না, সে নেওয়া বিষ্ণুদূত মানে আসিথান, সে বিমান ধরি স্বর্ণর বিমান ধরি বিষ্ণুদূত মানে সেপরি ভক্ত মানুষ নেওয়া বৈকুণ্ঠ নেওয়া আসান। তেম ভক্ত মানে মৃত্যু সময় ভয়ভীত নহৈ সেমানে আনন্দ অনুভব কৰিছিল কাৰণ ভক্ত মানক মৃত্যু তাঙ্কৰ বৈকুণ্ঠ যাত্ৰাৰ শুভাৰম্ভ সেমানে বৈকুণ্ঠ যাত্ৰা কৰিব সেইটো তাঙ্কৰ মৃত্যু নহয় তেণু ভক্ত মানে কেৱল ভয়ভীত হুঁতে নাই মৃত্যু পাই সেমানে সব সময়ৰে প্ৰস্তুত থাকে কাৰণ সেমানকৰ চিত্তবৃত্তি মন ভগৱান কৃষ্ণৰ চৰণৰে নিবদ্ধ থাকে তেণু মৃত্যুৰ সময় আছিলে অনায়াসৰে সেমানক মুখৰ ভগৱানৰ নাম উচ্চাৰিত হৈছে ভগৱান কৃষ্ণ ভগৱত গীতাৰে কৈছে অন্তকালে তমহমেব স্মৰণ মুক্ত কৰে বৰম যাত্ৰয়াতি সমদ্ভাৱম জাতি নাত্রেতে সংশয় মৃত্যু সময়ৰে যেনে মোতে স্মৰণ কৰি শরীর ত্যাগ করে থাকে সে মৃত্যু পরে মোর ধাম প্রাপ্ত হয়ে থাকে সে ভৌতিক সংসারে পুনর্জন্ম হয়ে না কারণ ভৌতিক সংসারে পুনর্জন্ম হবার অর্থ জন্ম মৃত্যু জরাবাজি রূপক কষ্ট বা দুঃখ হচ্ছে তাপরে বা বিভূত হওয়া তেমন ভক্ত মানক মৃত্যু ভয়ঙ্কর নুহ যে অভক্ত সে মৃত্যু ভয়ঙ্কর তেমন শুকদেব গোস্বামী কুমার রাজন তুমি যদি নির্ভয় হওয়া চাহ মৃত্যু ভয় রক্ষা পাই চাহ কারণ মহারাজ পরিচিতঙ্কর মৃত্যু ভয় আসি উপস্থিত হয়েছে সাত দিন মধ্যে সর্বদংশনরে তাঙ্কর মৃত্যু হব তেমন শুকদেব গোস্বামী কুমার রাজন তুমি যদি মৃত্যু ভয় রক্ষা পাইবা চাহ তাহলে সে ভগবান কথা শ্রবণ কর কীর্তন কর এবং তাঁর স্মরণ কর তসমাত সর্বাত্মনা রাজন হৃদিষ্ঠং কুরু কেশব হে রাজন সেই ভগবান কৃষ্ণঙ্কর হৃদয়ে ধারণ কর আমি যেতে অধিকর অধিক কৃষ্ণঙ্কর কথা শ্রবণ করা ভক্ত মানক মুখর বৈষ্ণব মানক মুখর যেতে আমি তাঙ্কর গুণগান করা তাঙ্কর নাম কীর্তন করা হৃদয়ের স্মরণ করা সেতে অধিক ভগবান কৃষ্ণ আমার হৃদয়ের বিরাজমান হবে এই হচ্ছে কৃষ্ণ চেতনা যেত আমি কৃষ্ণ চেতনশীল হওয়া কৃষ্ণ চেতনার রয়েছে তাহলে কম হব তসমাত সর্বাত্মনারাজন হৃদিষ্ঠং কুরু কেশবম ম্রিয়মাণ হি অবহিত শত্রুদাসী পরাঙ্গতি এপরি কলে ম্রিয়মাণ ব্যক্তি মধ্যে যার মৃত্যু আসন্ন সে মধ্যে পরম গতিকে লাভ করে পরম গতি অর্থাৎ ভগবান কৃষ্ণের ধামকে সে প্রাপ্ত হবে তেণু একথা কহি শ্রীসুখদেব গোস্বামী মহারাজ পরীক্ষিতঙ্কু আশ্বস্ত করলে পরিচিত মহারাজ এক উত্তর শ্রবণ করে সে সন্তুষ্ট হলে কারণ সে এই উত্তর আশা করছে তেমন বর্তমান সাত দিন সময় রয়েছে পরিচিত মহারাজ তেমন সে চাইলে এই সাত দিন সময় খাইবা পিইবা শোবার নষ্ট ন করি সে চাইলে সাত দিন সময় কৃষ্ণ কথা শ্রবণের ব্যতীত করবে তাহলে তাঙ্কর চেতনা কৃষ্ণ চেতনার রয়েছে কৃষ্ণ তার তাঙ্কর চেতনার বিরাজমান হবে এবং সেপরি পরিস্থিতিরে সে শরীর ত্যাগ করবে নিশ্চিত ভাবে ভগবান কৃষ্ণঙ্কর ধামকে প্রাপ্ত হবে তেণু পরীক্ষিত মহারাজ ভগবান কৃষ্ণঙ্কর বিভিন্ন অবতার এই সৃষ্টি সম্বন্ধে এবং ভগবান কৃষ্ণঙ্কর যে ব্যক্তিগত লীলামান সেসব সম্বন্ধে অনেক প্রশ্ন করেছেন শ্রীল শুকদেব গোস্বামী এবং সাত দিন ধরে শ্রীল শুকদেব গোস্বামী মহারাজ পরীক্ষিত এই কৃষ্ণঙ্কর কথা শ্রবণ করেছেন এই হচ্ছে ভাগবতর বিষয়বস্তু তবে যেতবে শ্রীল শুকদেব গোস্বামী মহারাজ পরীক্ষিত ଭଗବାନ କୃଷ୍ଣଙ୍କର ବିଭିନ୍ନ ଅବତାର ଏବଂ ଭଗବାନ ଶ୍ରୀକୃଷ୍ଣ କିପରି ଭାବରେ ସୃଷ୍ଟି କରୁଛନ୍ତି, ସୃଷ୍ଟି କାର୍ଯ୍ୟ କରୁଛନ୍ତି, ଏସବୁ ସମ୍ବନ୍ଧରେ ଶ୍ରବଣ କରୁଥିଲେ। ସେତେବେଳେ ପରୀକ୍ଷିତ ମହାରାଜଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଲା। ସେ ସୁଖଦେବ ଗୋସ୍ୱାମୀଙ୍କୁ କହୁଛନ୍ତି, ହେ ମୁନିବର, ମୁଁ ଦେଖୁଛି ଏ ଜଗତରେ ବିଚିତ୍ରତା, ଅର୍ଥାତ୍ ଜଗତରେ ଅନେକ ପ୍ରକାର ପ୍ରାଣୀ ଅଛନ୍ତି, କିନ୍ତୁ ସେମାନେ ସମସ୍ତେ ସମାନ ନୁହନ୍ତି। ତେଣୁ ପରୀକ୍ଷିତ ମହାରାଜ ପ୍ରଶ୍ନ କରୁଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ, ମହର୍ଷି ଏତଦ୍ ବୈଚିତ୍ର୍ୟ କଥଂ ଇତି। ହେ ମହର୍ଷି, ଏ ଦୁନିଆରେ ଏତେ ସବୁ ବିଚିତ୍ରତା କାହିଁକି? ଆମେ ଦେଖୁ ଯେ ସଂସାରରେ କୌଣସି ବ୍ୟକ୍ତି ସୁନ୍ଦର ହେଇ ଜନ୍ମଗ୍ରହଣ କରୁଛି, କିଏ ଅସୁନ୍ଦର ହେଇ ଜନ୍ମଗ୍ରହଣ କରୁଛି, କିଏ ଅନ୍ଧ ହେଇ ଜନ୍ମଗ୍ରହଣ କରୁଛି, କିଏ ମୂକ ବଧିର ହେଇ ଜନ୍ମଗ୍ରହଣ କରୁଛି, କିଏ ଜନ୍ମରୁ ଧନୀ ପରିବାରରେ ଜନ୍ମଗ୍ରହଣ କରି ସୁଖ ଭୋଗ କରୁଛି। ସେ ଆମେ ଦେଖୁ ବିଭିନ୍ନ ପ୍ରାଣୀମାନଙ୍କର ବିଭିନ୍ନ ପ୍ରକାର ଅବସ୍ଥା ଦେଇ ସେମାନେ ଗତି କରୁଛନ୍ତି। କିଏ ସୁଖରେ ଅଛି, କିଏ ଦୁଃଖରେ ଅଛି, ସୁଖ ପରେ ପୁଣି ଦୁଃଖ ଆସୁଛି, ଏସବୁ ବିଚିତ୍ରତା କାହିଁକି ସଂସାର? କାରଣ ଭଗବାନ ଏକ ଏବଂ ସମସ୍ତ ପ୍ରାଣୀମାନେ ଭଗବାନଙ୍କର ସନ୍ତାନ, ତେଣୁ ସମସ୍ତେ ତ ଏକା ପ୍ରକାର ରହିବା କଥା, ତାହେଲେ ଏତେ ସବୁ ବିଚିତ୍ରତା କାହିଁ, ବିଭିନ୍ନତା କାହିଁ? ତେଣୁ ଏ ପ୍ରଶ୍ନ କରିଛନ୍ତି ଶ୍ରୀ ସୁଖଦେବ ଗୋସ୍ୱାମୀଙ୍କୁ ମହାରାଜ ପରୀକ୍ଷିତ। ତେବେ ଏପରି ପ୍ରଶ୍ନର ଉତ୍ତର ବର୍ତ୍ତମାନ ଶ୍ରୀ ସୁଖଦେବ ଗୋସ୍ୱାମୀ ମହାରାଜ ପରୀକ୍ଷିତଙ୍କୁ ଦେବାକୁ ଯାଉଛନ୍ତି, ଯେ ଏ ସଂସାରରେ ଏତେ ବିଭିନ୍ନତା କାହିଁ? ତେବେ ଆଜି ତ ବହୁତ ଅଧିକ ସମୟ ହୋଇଯାଇଛି, ଆମେ କାଲି ଏହାର ଉତ୍ତର ସ୍ମରଣ କରିବା ଶ୍ରୀ ସୁଖଦେବ ଗୋସ୍ୱାମୀଙ୍କ ମୁଖରେ। ହରେ କୃଷ୍ଣ।